శ్రీమద్భాగవత దశమ స్కంద 48 అధ్యాయ శ్లోక 20 జథాయి భూతేషు చరాచరేషు జథాయి భూతేషు చరాచరేషు మాయాదయో జోనిషు భాంతి నానా మాయాదయో జోనిషు భాంతి నానా ఏవం భవాన్ కేవల ఆత్మజోనిషు ఏవం భవాన్ కేవల ఆత్మజోనిషు ఆత్మాత్మతంత్రో బహుధా విభాతి ఆత్మాత్మతంత్రో బహుధా విభాతి యథాయి భూతేషు చరాచరేషు మయాదయో జోనిషు భాంతి నానా ఏవం భవాన్ కేవల ఆత్మజోనిషు ఆత్మాత్మతంత్రో బహుధా విభాతి యథాయి భూతేషు చరాచరేషు మయాదయో జోనిషు భాంతి నానా ఏవం భవాన్ కేవల ఆత్మజోనిషు ఆత్మాత్మతంత్రో బహుధా విభాతి యథాయి భూతేషు చరాచరేషు మయాదయో జోనిషు భాంతి నానా భవాన్ కేవల ఆత్మజోనిషు ఆత్మాత్మతంత్రో బహుధా విభాతి యథాయి భూతేషు చరాచరేషు మయాదయో జోనిషు భాంతి నానా ఏవం భవాన్ కేవల ఆత్మజోనిషు ఆత్మాత్మతంత్రో బహుధా విభాతి హరి కృష్ణ అభస్త భక్త సజ్జన బృంద మాతృబృంద అప్పుడు మానకు ఆమె భాగవతం కథకు స్వాగతం జనవచ్చు ఏ మథురరే అక్రూర భవనరే భగవాన్ కృష్ణ బలరామ ఏం ఉద్ధవ తినిజన ఉపస్థిత అచ్చింది భగవాన్ కృష్ణంకర పాదకు నిజంకర రఖి పదపాద సంభాన పూర్వక బహుత్ వినయ భావరే అక్రూర భగవాన్ స్తుతి కరుచి తాదరు ఏ 17-27 స్తుతి భితరే ఆజ ఆమె చతుర్థ స్తుతి 20 నంబర్ స్తుతి శుణివా 20 శ్లోక 20 కుయజైచి యథాహి భూతేషు చరాచరేషు జౌళి భావరే ଯଥା ଯଦିଓ ଭଗବାନ ହେ କିନ୍ତୁ ସେ ନିଜକୁ ଭୂତ ଭାବେ ବିସ୍ତାର କରୁଛନ୍ତି ସେଇଟାକୁ ଦୃଷ୍ଟାନ୍ତ ସହିତ ଅକ୍ରୂର ବର୍ଣ୍ଣନା କରୁଛନ୍ତି ଭଗବାନ ହେ କିନ୍ତୁ ସେ ନିଜକୁ ବିସ୍ତାର କରିଛନ୍ତି ମହ୍ୟାଦୟ ମହ୍ୟାଦୟ କହିଲେ ମହି ମହି ହେଉଛି ପୃଥିବୀ ପୃଥିବୀ ଆଦି ମହି ଆଦି କହିଲେ ମହାଭୂତ ସବୁ ଯେଉଁ ରହିଛି ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ପଞ୍ଚ ମହାଭୂତ ମହାଭୂତ ଇଏ ମହାଦୟ ମହି ଆଦୟ ଏସବୁ ଯଥା ହି ଯୋନିଷୁ ଏଇ ମହି ଭୂମି ଇତ୍ୟାଦି ସ୍ୱଶୈବ ରୂପାନ୍ତରଣ ଅଭିବ୍ୟକ୍ତି ପଦାର୍ଥେଷୁ ମହି ମାଟିରୁ ସବୁ ତିଆରି ହେଇଛି ଘର ଫର ଯାହା ସବୁ ଦେଖିଛି ମାଟିରୁ ତିଆରି ମାଟି ଜଳ ଅଗ୍ନିର ଯଥା ତେଜ ବାହାରି ମୁଦାଙ୍ଗ ଯଥା ବିନିମୟ ଯେତେ ସବୁ ଆମେ ଯାହା ଦେଖୁଛେ ଏଇ ପାଞ୍ଚଟି ଭୂତ ତତ୍ତ୍ୱ ରହିଛି, ପାଞ୍ଚଟି ମହାଭୂତ ସବୁ ସବୁ ସ୍ଥାନରେ ବିଦ୍ୟମାନ ରହିଛି। ମାୟାଦେହ ଯୋନିଷୁ ଚରାଚରେଷୁ, ଯେଉଁ ବିଭିନ୍ନ ପ୍ରକାର ବସ୍ତୁ ବା ଜୀବ ଯେହେ ଅଛନ୍ତି, କିଏ ଚର କିଏ ଅଚର। ଚର କହିଲେ ବିଭିନ୍ନ ସ୍ଥାନକୁ ଯାଇପାରୁ ଜଙ୍ଗମ, ଅଚର କହିଲେ ସ୍ଥାବର, ଗୋଟିଏ ସ୍ଥାନରେ ରହୁଛନ୍ତି, ସ୍ଥାବର ଜଙ୍ଗମ। ଭଗବାନ ଯେଉଁ ବିଭିନ୍ନ ପ୍ରକାର ଜୀବ ସୃଷ୍ଟି କରିଛନ୍ତି, ତା ଦେହରୁ 20 ଲକ୍ଷ ପ୍ରକାର ସ୍ଥାବର ଜୀବ, ସେମାନେ କୁଆଡ଼େ ଯାଇପାରିବେ ନାହିଁ। ସ୍ଥାବର 20 ଲକ୍ଷ ଟି, 20 ଲକ୍ଷ ପ୍ରକାର ସ୍ଥାବର ଜୀବ, ସେମାନେ ଗୋଟିଏ ସ୍ଥାନରେ ରହୁଛନ୍ତି, ଗଛଲତା ଇତ୍ୟାଦି ଏସବୁ ଗୋଟିଏ ସ୍ଥାନରେ ରହୁଛନ୍ତି ସ୍ଥାବର ଜୀବ। ସେମାନେ ସ୍ଥାବର ଜୀବ ବର୍ଣ୍ଣନା କରାଯାଇଛି, ଆମର ବା ପ୍ରଭୁପାଦ ମହାରାଜ କହିଛନ୍ତି, ଅନ୍ୟମାନେ ମଧ୍ୟ ଭାଗବତ ବର୍ଣ୍ଣନା କରାଯାଇଛି। ଯେତେବେଳେ ନଳ କୁବେର ମଣିଗ୍ରୀବ, ଇଏ ହେଉଛନ୍ତି କୁବେରଙ୍କର ଦୁଇ ଜାଆଁଳ ପୁତ୍ର, ବହୁତ ଧନ ତାଙ୍କର ଥିଲା, ଅନେକ ଧନ। ଭଗବତ ଗୀତାରେ ଭଗବାନ କହିଲେ ସେ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି କୁବେର, ବିତେଶ ଯକ୍ଷରାକ୍ଷସମ, ଯକ୍ଷରାକ୍ଷସମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏହି କୁବେର। ବହୁତ ଧନ ତାଙ୍କର ରହିଛି, ଅନଲିମିଟେଡ଼ ୱେଲ୍ଥ, ବହୁତ ଧନ ରହିଛି। ତେଣୁ ଧନ ଯାହାର ଅଧିକାର ରହିଛି ସେ କ'ଣ କରିବ? ଆମେ ଦେଖିବା ଭୌତିକ ଜଗତରେ ଯାହାର ସବୁ ବହୁତ ଧନୀ ବ୍ୟକ୍ତି ସେମାନେ କ'ଣ କରୁଛନ୍ତି? ଆଗେ ଆମେ ଶୁଣୁଥିଲୁ, ଆଉ କିଛି ବର୍ଷ ତଳେ ନ୍ୟୁଜ୍ରେ ବାହାରୁଥିଲା, ଅମ୍ବାନୀଙ୍କ ପତ୍ନୀ ସେ ଚା ପିଇବେ ସକାଳେ 1 ଲକ୍ଷ ନା 1.5 ଲକ୍ଷ ଚା ପିଇବେ, ସେ ବହୁତ ଧନ ରହିଛି, ଏଇଭଳି ଭାବରେ ବ୍ୟବହାର କରିବେ, ଧନକୁ ଏଇଭଳି ଭାବରେ ଉପଭୋଗ କରିବେ। ଏ ତିନୋଟି ଜିନିଷ ଉପଭୋଗର ସାମଗ୍ରୀ ହେଉଛି ତିନୋଟି ଜିନିଷ, ୱେଲ୍ଥ, ୱାଇନ୍ ଆଣ୍ଡ ୱୋମେନ୍, ଏସବୁ ଜିନିଷ ରହିଛି। ଏଇଭଳି ଭାବରେ ସେମାନେ ଉପଭୋଗ କରିବେ, ଯାହାର ବହୁତ ଧନ ଅଛି ସେ ଏଇଭଳି ଭାବରେ କରୁଛି। ଏମିତି ନଳକୂପର ମଣିଗ୍ରୀବ, ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ଦେବତା ସବୁ ଥିଲେ। ଇଏ ହେଉଛନ୍ତି ଜଣେ ଯକ୍ଷ, କୁବେର ହେଉଛନ୍ତି ଜଣେ ଯକ୍ଷ, କିନ୍ତୁ ଶିବଜୀଙ୍କର ସେ ସେବାରେ ନିଯୁକ୍ତ ଥିଲେ। କୈଳାସରେ, କୈଳାସ ପର୍ବତରେ ଯେଉଁ ଶିବଜୀ ରହିଛନ୍ତି, ତାଙ୍କର ସେବାରେ ନିଯୁକ୍ତ ଆସୋସିଏଟ୍ ଥିଲେ, ପାର୍ଶ୍ୱ ଥିଲେ ସେମାନେ। କିନ୍ତୁ ଶିବଜୀ, ଯିଏକି ତାଙ୍କର ଏକମାତ୍ର କାମ ହେଉଛି ଭଗବାନ କଥା କହିବେ, ସେ ସକାଳୁ ଉଠିଲେ ସବୁବେଳେ ଭଗବାନ କଥା ଚାଲିବ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ସକାଳୁ ଉଠିଲେ ଭଗବାନ କଥା। ପାଞ୍ଚ ମୁଖ ରହିଛି ଶିବଜୀଙ୍କର, ଭଗବାନଙ୍କର ଗୋଟିଏ ମୁଖରେ ଭଗବାନଙ୍କ ନାମ, ଗୋଟିଏ ମୁଖରେ ସବୁବେଳେ ଅନବରତ ଚାଲିଥିବ ଭଗବାନଙ୍କ ନାମ ପାଞ୍ଚ ମୁଖରୁ, ଅନ୍ୟ ମୁଖରେ ସବୁ ଅନ୍ୟ କଥା ସବୁ ଚାଲିଥିବ, ଭଗବାନ କଥା ଚାଲିଥିବ। ମୁନି ଋଷିମାନେ ଆସି ପହଞ୍ଚି ଯାଆନ୍ତି ସେଠି, ଚାରି କୁମାର, ନାରଦ ଇତ୍ୟାଦି ସବୁ ବହୁତ ଉନ୍ନତ ଭକ୍ତମାନେ, ବହୁତ ଉନ୍ନତ ସ୍ଥିତିରେ ଯେଉଁମାନେ ଅଛନ୍ତି, ସେମାନେ ସବୁ ଆସନ୍ତି ଶୁଣିବା ପାଇଁ ଶିବଜୀଙ୍କୁ। ଭାଗବତମରେ ଶିବଜୀଙ୍କୁ ସ୍ପେଶାଲ ସମ୍ମାନ ଦିଆଯାଇଛି। ଭାଗବତମର ଅନ୍ତିମରେ ସୁତ ଗୋସ୍ୱାମୀ କହିଲେ, ବୈଷ୍ଣବମାନଂ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଏଭଳି ବୈଷ୍ଣବ କରିକିରି, ଏତିକି ସତସଙ୍ଗ କରିକିରି ମଧ୍ୟ ତାଙ୍କର ପରିବର୍ତ୍ତନ ହେଲା ନାହିଁ। ନଳକୁବେର ମଣିଗ୍ରୀବ, ନଳକୁବେର ମଣିଗ୍ରୀବ ଏତେ ଧନ ରହିଛି, କୈଳାସ ପର୍ବତରେ ମିଳୁନଥିଲା ବାରୁଣୀ ମଦିରା, ବା ଯେଉଁ ମଦିରା ଥିଲା ସେ ଯାଇକି ଏକ୍ସପୋର୍ଟ ଇମ୍ପୋର୍ଟ କରିକି ଆଣୁଥିଲେ ଅଳକାପୁରୀରୁ। ଏତେ ଧନ ରହିଛି, କିଛି ଅସୁବିଧା ନାହିଁ, ଆଜିକାଲି ସବୁ ମଗେଇ ଦେଉଛନ୍ତି କେଉଁଥିରେ, କ'ଣ ସିଏ, ଆମାଜନ, ସେଇଭଳି ଭାବରେ ସବୁ ମଗେଇକି ଏକ୍ସପୋର୍ଟ କରି ଇମ୍ପୋର୍ଟ କରିକିରି ସବୁ ବ୍ୟବହାର କରି, ସବୁ ଅପ୍ସରାମାନଙ୍କ ସହିତ ଉଲଗ୍ନ ହେଇକି ମନ୍ଦାକିନୀ, ସବୁ ସ୍ୱର୍ଗରେ ଯେଉଁ ନଦୀ ରହିଛି ଯେଉଁ ଗଙ୍ଗା, ତାଙ୍କର ନାମ ହେଉଛି ମନ୍ଦାକିନୀ, ଦେହେ ମନ୍ଦାକିନୀ ରଜ ଲଗାଇ ବୋଲି କୁହାଯାଇଛି ଆମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବଳଦେବ ରଥ କବି ସୂର୍ଯ୍ୟ କହିଛନ୍ତି ସେଇଟା ମନ୍ଦାକିନୀ କହିଲେ ଏଇ ଯେଉଁ ସ୍ୱର୍ଗର ନଦୀକୁ, ସ୍ୱର୍ଗର ଗଙ୍ଗାକୁ ମନ୍ଦାକିନୀ କୁହାଯାଏ। ସେ ମନ୍ଦାକିନୀ ନଦୀରେ କେତେ ପବିତ୍ର ଜଳ, ସ୍ୱୟଂ ଭଗବାନ ସେ ସେଇ ଜଳରେ ସେ ଏଇଭଳି ଭାବରେ ସ୍ନାନ କରି କ'ଣ ମଦିରା ପାନ କରିକିରି ମତ ହେଇକିରି ଉଲଗ୍ନ ଭାବରେ ଜଳ କରି କରୁଛନ୍ତି। ଭଗବାନଙ୍କର ବ୍ୟବସ୍ଥା ଏଭଳି, ନାରଦ ମୁନି ଆସି ପହଞ୍ଚି ଯାଉଛନ୍ତି, ନାରଦ ମୁନି ସେପଟେ ଯିବା କଥା ନୁହଁ, କିନ୍ତୁ ଆସି ପହଞ୍ଚିଗଲେ, ଦେଖିକିରି ଅପ୍ସରାମାନେ ସବୁ ବ୍ୟତିବ୍ୟସ୍ତ ହେଇକିରି ସାଙ୍ଗେ ସାଙ୍ଗେ ତାଙ୍କର ବସ୍ତ୍ରକୁ ପରିଧାନ କରୁଛନ୍ତି, କିନ୍ତୁ ଇଏ ଦୁଇ ଜଣ ସେଇଭଳି ଭାବରେ ରହିଛନ୍ତି, ନଳକୁବେର ଏବଂ ମଣିଗ୍ରୀବ। ମଦମତ୍ତ ଅବସ୍ଥାରେ ରହିଛନ୍ତି, ଆହୁରି ସେ କ୍ରୋଧ କରୁଛନ୍ତି କି ବାବାଜୀ କାହିଁକି ଏପଟକୁ ଆସିଛି, ତାଙ୍କ ଉପରେ କ୍ରୋଧ ନାରଦ ମୁନି ତାଙ୍କ ଭାଗବତ ନବମ ସ୍କନ୍ଧରେ ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ନାରଦ ମୁନି ତାଙ୍କୁ ଏଇ ସାଧୁଙ୍କର ଇଏ ହେଉଛି, ସାଧୁଙ୍କର ତାଙ୍କର ସ୍ଥିତି ହେଉଛି ବା ସାଧୁଙ୍କର ତାଙ୍କର ମନବୃତ୍ତି ହେଉଛି କେମିତି ଯୁବମାନଙ୍କୁ ଉଦ୍ଧାର କରିବେ, ଯୁବମାନଙ୍କୁ କେମିତି ଉଦ୍ଧାର କରିବେ। ନଳକୂପରେ ମଣିଜୀବ ସେମାନେ ହେଉଛନ୍ତି, ଆମେ ବହୁତ ଆନନ୍ଦରେ ଅଛୁ, ବହୁତ ବର୍ତ୍ତମାନ ଭୌତିକ ଜଗତର ସ୍ଥିତି ହେଉଛି ସେଇଭଳି ଭାବରେ ଉପଭୋଗ କରୁଛନ୍ତି ବୋଲି ଭାବୁଛନ୍ତି, କିନ୍ତୁ ସେମାନେ କେତେ ନୀଚ ସ୍ତରରେ ଅଛନ୍ତି ସେମାନେ ଜାଣିପାରୁନାହାନ୍ତି। ଏମିତିକି ଆମର ଯେଉଁ ବର୍ଣ୍ଣନା କରାଯାଇଛି, ରଘୁନାଥ ଦାସ ଠାକୁର, ରଘୁନାଥ ଦାସ ଗୋସ୍ୱାମୀ ଯେତେବେଳେ ଆସିଲେ ଏତେ ବିରାଟ, ସେ ସମୟରେ ତାଙ୍କର ଥିଲା 500 ବର୍ଷ ତଳର କଥା, ବା 400 ବର୍ଷ ତଳର କଥା, ତାଙ୍କର ଥିଲା 12 ଲକ୍ଷ ଟଙ୍କା ମାସକୁ ରୋଜଗାର ଥିଲା 12 ଲକ୍ଷ ଟଙ୍କା। ଏବଂ ସେମାନେ ମଧ୍ୟ ବୈଷ୍ଣବ ପରିବାରରେ ଥିଲେ, ଭଗବାନଙ୍କର ଆରାଧନା କରୁଥିଲେ, କିନ୍ତୁ ସେ ଯେତେବେଳେ ଆସିଲେ ତାଙ୍କର ପିତା ବହୁତ ତାଙ୍କୁ ବାଧା ଦେଉଥିଲେ। ଯାହା ହଉ, ବହୁତ କଷ୍ଟରେ ଯେତେବେଳେ ସେ ଆସିଲେ ସେତେବେଳେ ମହାପ୍ରଭୁ ଏଇ କଥାଟି କହିଥିଲେ, କୃପା କରି କୃଷ୍ଣ ତୁମକୁ ଏଇ ବିଷ୍ଠାଗର୍ତ୍ତରୁ ଉଦ୍ଧାର କଲେ। ବିଷ୍ଠାଗର୍ତ୍ତରେ ସମସ୍ତେ ରହିଛନ୍ତି, ଭାବୁଛନ୍ତି କ'ଣ ଆମେ ବହୁତ ଆନନ୍ଦ ଉପଭୋଗ କରୁଛୁ। ତେଣୁ ମହାପ୍ରଭୁ ସେଇଟା କହିଲେ, ପ୍ରକୃତରେ ଆମେ ବିଷ୍ଠାଗର୍ତ୍ତରେ ରହିକି ଯେମିତି ବିଷ୍ଠାର କୀଟ ବହୁତ ଆନନ୍ଦ ପ୍ରାପ୍ତ ହେଉଛି, ସେଇଥିରେ ତାକୁ ଟେକି ଆଣିକି ରଖିଦେଲେ, ବାହାରେ ରଖିଦେଲେ ମଧ୍ୟ ସେ ସେଇଠି ଯିବ, ଏଇଥିରେ ସେ ଆନନ୍ଦ ପାଉଛି। ସେଇଭଳି ଭାବରେ ନଳକୂପର ମଣିଗୃହ ସେଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଥିଲେ। ତେଣୁ ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିଲେ, ଏତେ ଉନ୍ନତ ସ୍ଥିତିରେ ଅଛ ତୁମେ ଦେବତାମାନେ, ଦେବଲୋକରେ କେହି ଉଲଗ୍ନ ରୁହନ୍ତି ନାହିଁ, ସବୁବେଳେ ବସ୍ତ୍ର ପରିଧାନ କରିଥାନ୍ତି, ଯେତେ ଅପସରା ହୁଅନ୍ତୁ ଯେତେ ସୁନ୍ଦରୀ ହୁଅନ୍ତୁ ସବୁ ବସ୍ତ୍ର ପରିଧାନ କରନ୍ତି। ଆମର ଆମର ପୃଥିବୀରେ ବର୍ତ୍ତମାନର ଯେଉଁ ଲେଟେଷ୍ଟ ଷ୍ଟାଇଲ୍ ହେଉଛି କ'ଣ ନା, ଯେତେ ଉଲଗ୍ନ ହୋଇପାରିବା ସେଇଟା, ସେମାନେ ସେତେ ମିସ୍ ୟୁନିଭର୍ସ ଇତ୍ୟାଦି ସବୁ ହେବେ, ପୂଜିତ ହେବେ, କିନ୍ତୁ ସ୍ୱର୍ଗଲୋକରେ ବସ୍ତ୍ର ପୁରା ଆବୃତ ହୋଇକି ରହିଥାନ୍ତି ସେମାନେ, ନାରୀମାନେ ଅପସରାମାନେ। ତେଣୁ ଇଏ ଯେଉଁ ରହିଥିଲେ, ଯେଉଁ ନଳକୂପର ମଣିଗୃହ, ନାରଦ ମୁନି ତାଙ୍କୁ ଅଭିଶାପ ଦେଲେ, ଯାଅ ତୁମେ ସ୍ଥାବର ଜନୀ ପ୍ରାପ୍ତ ହୁଅ। ଏ ସ୍ଥାବର ଜନୀ କଥାରୁ ଆସିଲା ଏଇଟା, ସ୍ଥାବର ଜନୀ କେମିତି ହେଉଛନ୍ତି ନା, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି। ଆଜିକାଲି ଯେଉଁ ସିନେମା ଇତ୍ୟାଦିରେ ସବୁ ବିଭିନ୍ନ ପ୍ରକାର ଉଲଗ୍ନ ଭାବରେ ସବୁ ଚାଲିଛି, କ'ଣ ଫିଲ୍ମ ସବୁ ଚାଲିଛି, ସେମାନେ ସବୁ ପରଜନ୍ମରେ ଏଇଭଳି ଭାବରେ ସ୍ଥାବର ଜନୀ ପ୍ରାପ୍ତ ହେବେ, ଆଉ କୌଣସି ବସ୍ତ୍ର ପିନ୍ଧିବା ଦରକାର ନାହିଁ। ବର୍ତ୍ତମାନ ସୁଯୋଗ ଅଛି, ବହୁତ ସୁନ୍ଦର ସୁନ୍ଦର ବସ୍ତ୍ର ପରିଧାନ କରିପାରିଥାନ୍ତେ, କିନ୍ତୁ ବହୁତ ଉଲଗ୍ନ ହୋଇକି ରହୁଛନ୍ତି। ତେଣୁ ପରଜନ୍ମରେ ସେମାନେ ସ୍ଥାବର ଜନୀ ପ୍ରାପ୍ତ ହେବେ। ନାରଦ ମୁନି ତାଙ୍କୁ ଅଭିଶାପ ଦେଲେ, ଯାହା ତୁମେ ସ୍ଥାବର ଜନୀ ପ୍ରାପ୍ତ ହୁଅ। 100 ବର୍ଷ କାଳ ଦେବଲୋକର 100 ବର୍ଷ, 36,000 ବର୍ଷ କାଳ ସେ ରହିଲେ, ସ୍ଥାବର ହୋଇକି ରହିଲେ। ଅର୍ଜୁନ ଜାମଳାର୍ଜୁନ ବୃକ୍ଷ, ଜାମଳାର୍ଜୁନ ବୃକ୍ଷ ହୋଇକି ରହିଲେ, ଦୁଇଟି ଜାଁଳା ଅର୍ଜୁନ ବୃକ୍ଷ ହୋଇକି ରହିଲେ। ଏବଂ ନାରଦ ମୁନିଙ୍କର ଅଭିଶାପ ମଧ୍ୟ, ସାଧୁମାନଙ୍କର ଅଭିଶାପ ମଧ୍ୟ ସେ ଗୋଟେ ଆଶୀର୍ବାଦ, ସାଧୁମାନେ ଯେଉଁ ଅଭିଶାପ ଦିଅନ୍ତି ସେଇଟା ମଧ୍ୟ ଆଶୀର୍ବାଦ। ତେଣୁ ସେ ଯେଉଁ ସ୍ଥାବର ଜନି ପ୍ରାପ୍ତ ହେଲେ, ନନ୍ଦାଳୟରେ ସେ ଆସିକରି ରହିଲେ ସେଠି, ସେତେବେଳେ ଭଗବାନ ଆବିର୍ଭାବ ହୋଇନାହାନ୍ତି, ଭଗବାନ ମାତ୍ର 2-3 ବର୍ଷର ଲୀଳା, 2-3 ବର୍ଷ ହୋଇଥିଲା, ତା ପୂର୍ବରୁ 36,000 ବର୍ଷ କାଳ ସେ ସେଇଠି ରହିଥିଲେ। ଭଗବାନ ଆସିଲେ, ମୁଁ ସେ ଫ୍ୟାନ୍ଟା ବନ୍ଦ କରିଦେବି, ଏପଟୁ ପଳେଇଥାନ୍ତି ଯେଉଁ ସାଉଣ୍ଡ ହେଉଛି। ତେଣୁ ସେ ଯେଉଁ ରହିଛନ୍ତି, 36,000 ବର୍ଷ କାଳ ରହିଥିଲେ ସେଇଠି, ବର୍ଣ୍ଣନା କରାଯାଏ ଭଗବାନ ସେଠି ଲୁଚକାଳି ଖେଳନ୍ତି, ଛୋଟ ପିଲା ଥିଲେ, ତାଙ୍କର ଅନ୍ୟ ବର୍ଷା ଏସବୁ ଚାରଣ କରୁନଥିଲେ, ଛୋଟ ପିଲାଙ୍କ ସାଙ୍ଗରେ ସେଠି ଲୁଚକାଳି ଖେଳନ୍ତି, ସେ ଜାମଳାର୍ଜୁନ ବୁକକୁ ଧରିକିରି ପଛରେ ରହି ଚିଞ୍ଚି ଯାଆନ୍ତି। ଆମେ ପିଲାଦିନେ ଖେଳୁଥିଲୁ, ପିଲାଦିନେ ଖେଳୁଛନ୍ତି, ସେଇଭଳି ଭାବ ଜାମଳାର୍ଜୁନ ସବୁ ମନେ ରଖିଥିଲେ, ପୂର୍ବଜନ୍ମର କଥା ମନେ ରଖିଥିଲେ, ଭଗବାନଙ୍କର ମାନେ କ'ଣ ଭଗବାନ ଭୁଲି ଯାଇ କିଭଳି ସିଏ ତାଙ୍କର ନିଜର ସ୍ଥିତି ପତିତ ଅବସ୍ଥାରେ ଥିଲେ ବର୍ତ୍ତମାନ ସେଇଟା ରିଏଲାଇଜ୍ କରୁଛନ୍ତି। ଆଜି ସେ ନାରଦ ମୁନିକୁ ବହୁତ ଅନ୍ତରରେ ଭାବ ପ୍ରକାଶ କରୁଛନ୍ତି, ଯେଉଁ କୃତଜ୍ଞତା ପ୍ରକାଶ କରୁଛନ୍ତି ନାରଦ ମୁନିଙ୍କ କୃପାରୁ। ଆଜି ସେ ଏଇ ଯେଉଁ ଅଭିଶାପ ପ୍ରାପ୍ତ ହେଲେ, ସ୍ଥାବର ଜନୀ ପ୍ରାପ୍ତ ହେଲେ, ଭଗବାନଙ୍କର ସ୍ପର୍ଶ ପାଇଲେ, କୃଷ୍ଣ ବଳରାମ ତାକୁ ଧରିକିରି ସବୁ ଖେଳୁଥିଲେ, ଏଭଳି ଭାବରେ ଚାଲିଥିଲା। ହଁ, ଯେତେବେଳେ ଭଗବାନ ଅଢ଼େଇ ବର୍ଷ ତିନି ବର୍ଷର କଥା ହେଇଥିଲା, ତିନି ବର୍ଷ ପାଖାପାଖିର ଲୀଳା ଏଇଟା, ଦାମୋଦର ଲୀଳା। ମା' ଯେତେବେଳେ ତାଙ୍କୁ ବାନ୍ଧିଲେ, ଦାମୋଦର କରି ବାନ୍ଧିଲେ, ଏଇ ଲୀଳାରେ ଭଗବାନ ସେ ଯେଉଁ କ'ଣ ସେ ଯେଉଁ ରହିଛି ଉଦୁଖଳ, ଉଦୁଖଳରେ ସେ ଯାଇକରି ବନ୍ଧା ହୋଇକି ରହିଛନ୍ତି ଭଗବାନ, ଆଉ ଜଣେ ବନ୍ଧୁକୁ ସେ ଉଦ୍ଧାର କରୁଛନ୍ତି। ଇଏ ଭଗବାନଙ୍କର ଭଗବତ୍ତା, କୌଣସି ବଦ୍ଧ ଜୀବ ଅନ୍ୟ ଜଣେ ବଦ୍ଧ ଜୀବକୁ ଉଦ୍ଧାର କରିପାରିବ ନାହିଁ, କିନ୍ତୁ ଭଗବାନ ବନ୍ଧ ହୋଇକି ରହିଲେ ମଧ୍ୟ ମା' ବାନ୍ଧିଛନ୍ତି, ତଥାପି ସିଏ ଅନ୍ୟ ବଦ୍ଧ ଜୀବକୁ ଉଦ୍ଧାର କରୁଛନ୍ତି। ତେଣୁ ସେ ଯେଉଁ ଯାଇକରି ପ୍ରବେଶ କରିଗଲେ, ସେ ଉଦୁଖଳରେ ନେଇକରି ଟିକିଏ ଟାଣିଦେଲେ, ସେ ଯେଉଁ ବନ୍ଧା ହୋଇଛନ୍ତି ଗଣ୍ଠି, ହଜାର ହଜାର ଗଣ୍ଠି ପଡ଼ିଛି ତା ଦେହରେ, ତାହାର କ'ଣ ଶକ୍ତି ରହିଛି? ଆମର ଆଚାର୍ଯ୍ୟମାନେ କୁହନ୍ତି, ହଜାର ହଜାର ଯଦି ହାତୀ ଆସିକି ତାକୁ ଉପାଡ଼ିବା ପାଇଁ ଚେଷ୍ଟା କରିବେ, ଉପାଡ଼ି ପାରିନଥାନ୍ତେ। ଏତେ ବିରାଟ ବୃକ୍ଷ ଆକାଶକୁ ଚୁଉଁଥିଲା, ଧମଳାର୍ଜୁନ ବୃକ୍ଷ ଥିଲା, କିନ୍ତୁ ଭଗବାନ ସେଇ ଯେଉଁ ରହିଛି ଛୋଟିଆ ଶରୀରରେ ତିନି ବର୍ଷର ବାଳକ, ଉଦୁଖଳର କେତେ ଶକ୍ତି ରହିଛି, କିନ୍ତୁ ସେ ଯେଉଁ ଦୌଡ଼ିରେ ବନ୍ଧା ହୋଇଛନ୍ତି, ସେ ହଜାର ଗଣ୍ଠି ପଡ଼ିଛି ତା ଦେହରେ, ତାର କ'ଣ ଶକ୍ତି ରହିଛି? କିନ୍ତୁ ଯେତେବେଳେ ଟାଣିଦେଲେ, ଦୁଇଟି ଜମଳାର୍ଜୁନ ବୃକ୍ଷ ଉପୁଡ଼ି ପଡ଼ିଲା, ଉଦ୍ଧାର ପାଇଗଲେ, ସ୍ଥାବରଜନୀରୁ ସେ ଉଦ୍ଧାର, ଭଗବାନଙ୍କ କୃପାରୁ ଉଦ୍ଧାର ପାଇଲେ ସ୍ଥାବରଜନୀ। ଆଜି ତାଙ୍କର ଯେଉଁ ଅନୁଭବ ରହିଛି, ଯେଉଁଭଳି ଭାବରେ ସେ ଜୀବନ ବହୁତ ଉନ୍ନତ, ଆମେରିକା ପାଶ୍ଚାତ୍ୟ ଜଗତର ଲୋକମାନେ ସେହିଭଳି ଭାବରେ ବହୁତ ଧନରେ ଧନୀ ହୋଇକି ଥିଲେ, ବହୁତ ଉପଭୋଗ କରୁଥିଲେ, କିନ୍ତୁ ଜୀବନରେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ। ଏହିଭଳି ଭାବରେ ଉଲଗ୍ନ ଅବସ୍ଥାରେ, ଉତ୍ସୃଙ୍ଖଳିତ ଅବସ୍ଥାରେ ଜୀବନଯାପନ କରୁଥିଲେ, ଭାବୁଥିଲେ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ପ୍ରକୃତ ଆନନ୍ଦ ପାଉନଥିଲେ, କିନ୍ତୁ ଜାଣିନଥିଲେ ଅନ୍ୟ କିଛି ଉପାୟ ଆନନ୍ଦ ପ୍ରାପ୍ତ ହେବାର। କିନ୍ତୁ ପ୍ରଭୁପାଦ ମହାରାଜ ଗଲେ, ତାଙ୍କୁ ଉଦ୍ଧାର କଲେ। ସେଭଳି ଭାବରେ ଏମାନେ ଆଜି ଯେତେବେଳେ ଉଦ୍ଧାର ପାଇଗଲେ, ନାରଦମୁନିଙ୍କ କୃପାରୁ, ଭଗବାନଙ୍କର ସ୍ପର୍ଶ ପାଇଲେ, ଭଗବାନଙ୍କ ଦୃଦୟାରୁ ସେମାନେ ଉଦ୍ଧାର ପାଇଲେ, ସ୍ଥାବରଜନୀରୁ ଉଦ୍ଧାର ପାଇଲେ। 20 ଲକ୍ଷ ପ୍ରକାର ସ୍ଥାବରଜନୀ ରହିଛି, ଚାହିଁଲେ ମଧ୍ୟ ସମସ୍ତେ, ଜୀବର ସ୍ୱରୂପ ହେଉଛି ସେମାନେ କ'ଣ ସର୍ବଗ, ଜୀବର ସ୍ୱରୂପ ହେଉଛି ସେ ଚାହିଁବେ ସବୁଠିକି ଯିବା ପାଇଁ, ମନରେ ସବୁଠିକି ବିଭିନ୍ନ ସ୍ଥାନକୁ ସେ ଯାତ୍ରା କରୁଛି, କାହିଁକି ତା'ର ସ୍ଥିତି ହେଉଛି ସର୍ବଗ। ଭଗବତ ଗୀତା ଆରମ୍ଭରେ କହିଛନ୍ତି ସର୍ବଗ, ଜୀବର ସ୍ୱଭାବ ହେଉଛି ସବୁଠାରେ ଯିବା ପାଇଁ ଚାହିଁବ, ସବୁଠାରେ ସର୍ବଗ, କିନ୍ତୁ ବାଧ୍ୟ ଗୋଟିଏ ସ୍ଥାନରେ ରହିବ, ବାଧ୍ୟ ସ୍ଥାବରଜନୀ ପ୍ରାପ୍ତ ହୋଇଥିଲା, ପ୍ରାପ୍ତ ହୋଇଥିଲେ। 36,000 ବର୍ଷ କାଳ ରହିଲେ, ଆଜି ଯେତେବେଳେ ଉଦ୍ଧାର ପାଇଗଲେ, କେତେ ତାଙ୍କର ଆନନ୍ଦ ନ ହେଉଥିବ, ନାରଦମୁନି କେତେ ନିଜର କୃତଜ୍ଞତା ପ୍ରକାଶ ନ କରୁଥିବେ, ଭଗବାନ ଯେଉଁ ସ୍ତୁତି କରିଛନ୍ତି, ତା'ର ଗୋଟିଏ ସ୍ତୁତି ଆମେ କହିବା ଏ ପ୍ରସଙ୍ଗରେ। ଭଗବାନଙ୍କ ବହୁତ ସୁନ୍ଦର ସ୍ତୁତି, କ'ଣ ସେ ସ୍ତୁତି କିଏ କହିପାରିବେ? ଦଶମ ସ୍କନ୍ଧ ନବମ ଦଶମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କ'ଣ ନା, ପ୍ରଭୁ ଆମକୁ ଏତିକି କୃପା କରନ୍ତୁ, ଆମେ ଆପଣଙ୍କର ଆମ ଯେଉଁ ଇନ୍ଦ୍ର ସବୁ ଦେଇଛନ୍ତି, ସେ ଇନ୍ଦ୍ରମାନଙ୍କ ମାଧ୍ୟମରେ ଆପଣଙ୍କର ସେବା କରିବୁ, ଯେଉଁ ଭୁଲ ହୋଇଗଲା ହୋଇଗଲା, ଆଉ ସେ ଭୁଲ ନ ହେଉ ଯେମିତି। କ'ଣ ସେ ଶ୍ଳୋକ? ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ନା, ତାର ମନେ ନାହିଁ, କିଏ ଜାଣିନାହାନ୍ତି? କ'ଣ ସେ ଶ୍ଳୋକଟି? ବାଣୀ ଗୁଣାନୁକଥନେ ଶ୍ରବଣ କଥାୟା, ଜିହ୍ୱା ପାଣି, ଆମର ଯେଉଁ ଜିହ୍ୱା ରହିଛି, ବହୁତ ପାଣି ଆମେ କହୁଛେ, କଥା କହୁଛେ, କିନ୍ତୁ ଏ ତାଙ୍କର ଅନୁଭବ ହେଉଛି, ଯାହା ଭୁଲ ହୋଇଗଲା ହୋଇଗଲା, ପ୍ରଭୁ ଆଉ କେବଳ ସେ ଭୁଲ ନ ହେଉ, ବାଣୀ ଗୁଣାନ କଥନେ, ଆପଣଙ୍କର ଗୁଣ ଗାନ କରି ଚାଲୁଥାଉ, ମୋର ଜୁହା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ହରେ ହରେ, ବାଣୀ ଗୁଣାନ କଥନେ ଶ୍ରବଣ କଥାୟା, ଶ୍ରବଣ ଆମକୁ ଶ୍ରବଣ ଦୁଇଟି କର୍ଣ୍ଣ ଦେଇଛନ୍ତି, ଦୁଇଟି ଶ୍ରବଣ ଦୁଇଟି କର୍ଣ୍ଣରେ ଭଗବାନ ବହୁତ କଥା ଶୁଣୁଛନ୍ତି, କିନ୍ତୁ ଭଗବାନ କଥା କେତେ ଜଣ ଶୁଣୁଛନ୍ତି? ଶ୍ରବଣ କଥାୟା, ଇଏ ତାଙ୍କର ଅନୁଭବ ପ୍ରକାଶ କରୁଛନ୍ତି, ଶ୍ରବଣ ଦ୍ୱାରା ଆଉ କିଛି ମୁଁ ଶୁଣୁ ନ ଆମେ ଶୁଣିବୁ ନାହିଁ, ପ୍ରଭୁ ଆପଣଙ୍କ କଥା ହିଁ ଶୁଣିବୁ, ଶ୍ରବଣ କଥାୟା, ହସ୍ତ ହେଉଛି କର୍ମସୁ। ଏହି ହସ୍ତ ଦୁଇଟି ହସ୍ତ ଦେଇଛନ୍ତି, ଏହି ହସ୍ତ ଦ୍ୱାରା ଆମେ ଭଗବାନଙ୍କର ସେବା କରିବା କର୍ମସୁ। ଆଜି ମାଆମାନେ ଫୁଲ ଗୁନ୍ଥୁଛନ୍ତି, ବିଭିନ୍ନ ପ୍ରକାର ସେବା ହେଉଛି, ଇଏ ହସ୍ତର ପ୍ରକୃତରେ ସଫଳତା। ଇଏ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ହସ୍ତ ହେଉଛି କର୍ମସୁ। ମନ ତବ ପାଦୟୋର୍ଣ୍ଣ, ମନଟା ସବୁବେଳେ ଆପଣଙ୍କ ପାଦ ପଦ୍ମରେ ରହିଥାଉ। ପାଦୟୋର୍ଣ୍ଣ ଆମମାନଙ୍କର ବା ଦୁଇ ଜଣଙ୍କ ନଉ ହେବା କଥା ନୁହଁ। ସ୍ମୃତିଆ ସ୍ମୃତି, ମନଟା ସବୁବେଳେ ଆପଣଙ୍କର ସ୍ମରଣ କରୁଥାଉ, ପାଦପଦ୍ମକୁ ସ୍ମରଣ କରୁଥାଉ ନ ସ୍ମୃତିଆ। ଶିର ତବ ନିବାସ ଜଗତ ପ୍ରଣାମେ, ଭଗବାନଙ୍କ ନିବାସ ଏଇଠି କୁହାଯାଉଛି। ଭଗବାନ ନିବାସ କେଉଁଠି ଅଛି? ଭଗବାନ ସବୁଠାରେ ନିବାସ କରୁଛନ୍ତି। ଏହି ଶ୍ଳୋକରେ ଆମେ ଦେଖିବା ଭଗବାନ ସବୁଠାରେ ନିବାସ କରୁଛନ୍ତି, ତେଣୁ ସେହିଭଳି ଭାବରେ ସମସ୍ତଙ୍କୁ ଶିର ସ୍ତବ ନିବାସ ଜଗତ ପ୍ରଣାମେ। ତପ ନିବାସ ହେଉଛନ୍ତି ଜଗତ, ସବୁଠାରେ ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଯଥା ହି ଭୂତେଶୀ ଚରାଚରେଷୁ ସ୍ଥାବର ଜଙ୍ଗମ, ସବୁଠାରେ ଭଗବାନ ନିଜକୁ ପ୍ରକାଶ କରିଛନ୍ତି। କିନ୍ତୁ ଯେଉଁମାନେ ବଦ୍ଧ ଯିବ ସେମାନେ କେଉଁଠି ଦେଖିପାରନ୍ତି ନାହିଁ ଭଗବାନଙ୍କୁ, ଯେଉଁମାନେ ମୁକ୍ତ ଯିବ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି। କାରଣ ଭଗବାନ ଯଥା ହି ଭୂତେଶୁ ଚରାଚରେଷୁ ସବୁଠାରେ ଭଗବାନ ରହିଛନ୍ତି। ଆତ୍ମଜ ବହୁଧା ବିଭାତି, ବହୁ ସବୁଠାରେ ସେ ରହିଛନ୍ତି ଭଗବାନ, ଯେମିତି ପ୍ରହ୍ଲାଦ ଦେଖୁଥିଲେ। ତେଣୁ ସ୍ମୃତିଆ ଶିର ତବ ନିବାସ ଜଗତ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ ତନୁନା। ଆମର ଯେଉଁ ଦୃଷ୍ଟିଶକ୍ତି ରହିଛି, ଚକ୍ଷୁ ରହିଛି, ଏଇ ଚକ୍ଷୁ ଦ୍ୱାରା ଆପଣଙ୍କର ଦର୍ଶନ କରୁ। କିଭଳି ଭାବରେ ଦର୍ଶନ କରିବୁ? ଆପଣଙ୍କର ସତାଂ ଭବତ ତନୁନା, ସତାଂ କହିଲେ ଯେଉଁମାନେ ସଦନୁ ତାଙ୍କର ବହୁତ କ'ଣ ସଦାଚାରୀ ସବୁ ରହିଛନ୍ତି, ସଦାଚାରୀ ପର ଅନୁକମ୍ପିତା ନାମ ସତାଙ୍କ କହିଲେ ଯେଉଁମାନେ ଅନ୍ୟମାନଙ୍କ ପ୍ରତି କୃପା କରନ୍ତି ସେମାନେ ହେଉଛନ୍ତି ସତାଂ, ବା ସତ୍ ହେଉଛନ୍ତି ଭଗବାନ, ତାଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ସତାଂ ବୋଲି କୁହାଯାଏ। ସେମାନେ ହେଉଛନ୍ତି ଭଗବତନୁ ନାମ, ସେମାନେ ହେଉଛନ୍ତି ଭଗବାନଙ୍କ ଶରୀର, ଯେଉଁ ଆମେ କହୁଛେ ନା କ'ଣ ଭାଗବତ ତୁଳସୀ ଗଙ୍ଗାୟ ଭକ୍ତଜନେ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ, ଏଇ ଚାରି ଶନେ ବୈଷ୍ଣ ମଧ୍ୟ ଭଗବାନଙ୍କ ବିଗ୍ରହ। ତେଣୁ ସେମାନେ ଏହିଭଳି ଭାବରେ ଭଗବାନ ପ୍ରାର୍ଥନା କରିଥିଲେ, ଏଇ ସ୍ଥାବରଜନୀରୁ ଉଦ୍ଧାର ପାଇଥିଲେ। ସ୍ଥାବରଜନୀ ବହୁତ ଦୁଃଖରେ ରହିବେ, ସେମାନେ ଚାହୁଁଥିବେ ଯିବା ପାଇଁ, କାରଣ ତାଙ୍କ ସ୍ୱଭାବ, ସମସ୍ତଙ୍କର ସ୍ୱଭାବ ହେଉଛି ସେମାନେ ସର୍ବଗ, ସବୁଠାରେ ସେମାନେ ନିତ୍ୟ ସର୍ବଗତ ସ୍ଥାଣୁ ଅଚଳବ୍ୟଂ ସନାତନ। ଏ ଜୀବର ବା ଆତ୍ମାର ସ୍ୱରୂପ ହେଉଛି ଏଇଟା, ସେ ସବୁଠାରେ ଯିବା ପାଇଁ ଚାହିଁବ, କିନ୍ତୁ ବନ୍ଦୀ ହେଇକି ରହିଲା, ଗୋଟିଏ ସ୍ଥାନରେ ରହିଲା ସ୍ଥାବର। ଅନ୍ତତଃ ପକ୍ଷେ ଯେଉଁମାନେ ଜଙ୍ଗମ ଜୀବନ ପ୍ରାପ୍ତ ହୋଇଛନ୍ତି, ବିଭିନ୍ନ ସ୍ଥାନକୁ ଯାଇପାରୁଛନ୍ତି, ସେମାନେ ଟିକିଏ ଆନନ୍ଦ ଟିକିଏ ପ୍ରାପ୍ତ ହେବେ। ସ୍ଥାବରଠାରୁ ଆଉ ଟିକିଏ ଉନ୍ନତ ସ୍ଥିତିରେ ସେମାନେ ଅଛନ୍ତି, ତେଣୁ ଜଙ୍ଗମ ବିଭିନ୍ନ ସ୍ଥାନକୁ ଯାଇପାରିବେ ସେମାନେ। ତେଣୁ ଏହିଭଳି ଭାବରେ ଯେଉଁ ମହି ଆଦିଶୁ, ଯେଉଁ ଭୂମି ଜଳ ଅଗ୍ନି ବାୟୁ ଆକାଶ ଇତ୍ୟାଦି ଯେଉଁ ରହିଛି, ବିଭିନ୍ନ ପ୍ରକାର ମହାଭୂତ ସବୁ ରହିଛି, ଏମାନେ ବିଭିନ୍ନ ସବୁଠାରେ ପ୍ରକାଶିତ ହେଇକି ରହିଛନ୍ତି। ଆମ ଶରୀରରେ ମଧ୍ୟ ଭୂମି ରହିଛି, ଆମ ଶରୀରରେ ମଧ୍ୟ ଭୂମି ରହିଛନ୍ତି, ଏ ଭୂମିରେ ତିଆରି ହେଉଛି। ଆମ ଶରୀରରେ ଭୂମିର ପରିମାଣ ଅଧିକ ଅଛି ବୋଲି ଆମେ ଭୂମିରେ ରହୁଛେ, ପ୍ରଭୁପାଦ ମହାରାଜ ଏଇଟାକୁ ଉଦାହରଣ ଦେଇଛନ୍ତି। ବୈଜ୍ଞାନିକମାନଙ୍କୁ ଯଦି କୁହାଯିବ ଯେ ସୂର୍ଯ୍ୟରେ ଜୀବନ ଅଛି, ସେ ବିଶ୍ୱାସ କରିପାରିବେ, ସେ ଚନ୍ଦ୍ରରେ ତ ନାହିଁ ବୋଲି କହିଦେଉଛନ୍ତି, ଆଉ ସୂର୍ଯ୍ୟ କଥା କ'ଣ କହିବା। ଚନ୍ଦ୍ରରେ ସେ କହୁଛନ୍ତି କ'ଣ, କିଛି ନାହିଁ, କିନ୍ତୁ ଚନ୍ଦ୍ରରେ ମଧ୍ୟ ଅଗ୍ନି ରହିଛି। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେଉଁଭଳି ଭାବରେ ଅଗ୍ନି ଥିଲେ ମଧ୍ୟ ଯଦି ହିମ ରହିଛି, ବରଫ ରହିଛି, ତାହେଲେ ସେ ଅଗ୍ନିଟା ଶୀତଳ ଲାଗିବ, ତେଣୁ ଚନ୍ଦ୍ର କିରଣ ଶୀତଳ ସେଥିପାଇଁ ହୁଏ। ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ, ଏ ଶୀତଳତା ଜଣେ ପ୍ରାପ୍ତ ହେବ। ସେଠି ମଧ୍ୟ ଅଗ୍ନି ରହିଛନ୍ତି, ସୂର୍ଯ୍ୟଙ୍କର ଯେଉଁଭଳି ଭାବରେ ଅଗ୍ନି ରହିଛି, ସେଠି ମଧ୍ୟ ଅଗ୍ନି ରହିଛନ୍ତି, କିନ୍ତୁ ସେଠି କ'ଣ ବରଫ ମଧ୍ୟ ରହିଛନ୍ତି। ତେଣୁ ବରଫ ଥିବାରୁ ଏଇଟା ଅଗ୍ନିଟା ଆମକୁ ଶୀତଳତା ପ୍ରାପ୍ତ ହେଉଛେ। ଚନ୍ଦ୍ର ଆମର ଭାଗବତ ବର୍ଣ୍ଣନା କରାଯାଇଛି, ଏମାନେ ସୂର୍ଯ୍ୟଠାରୁ ଆହୁରି ଉନ୍ନତ ସ୍ଥିତିରେ, ଆହୁରି ଉନ୍ନତ, ଆହୁରି ଉଚ୍ଚରେ ଅଛନ୍ତି ଚନ୍ଦ୍ର। ସୂର୍ଯ୍ୟ ଆମ ନିକଟରେ ଅଛନ୍ତି, ଚନ୍ଦ୍ର ଆହୁରି ଉର୍ଦ୍ଧ୍ୱରେ ଅଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏ କଥାଟି କହନ୍ତି ସବୁବେଳେ, କାହିଁକି ରବିବାର ପରେ ସୋମବାର ଆସିଲେ, ରବିବାର ହେଉଛି ସୂର୍ଯ୍ୟବାର, ତାପରେ ସୋମବାର, ତାପରେ ସୋମ କହିଲେ ଚନ୍ଦ୍ରବାର, ସୂର୍ଯ୍ୟ ପରେ ଚନ୍ଦ୍ରବାର, କାହିଁକି ଆସୁଛି ନା ସୂର୍ଯ୍ୟଙ୍କ ଉପରେ ହେଉଛନ୍ତି ଚନ୍ଦ୍ର। ଭାଗବତରେ ବର୍ଣ୍ଣନା କରାଯାଇଛି ସେ କଥା। वैज्ञानिक मान गुहा बोलो सुन आम वैज्ञानिक मैंने जहाँ कहला से ग्रहण करवा ये जो विज्ञान अच्छे ये विज्ञान को बुझीपर ना ये कल्पना भी कहीदे हाँ ये हूँ सुपर सैंस हाँ कोटि कोटि वर्ष पर वैज्ञानिक मैंने गवेषणा करके जहाँ नपाइबे एत नोबेल प्राइज पाई जहाँ नपाइबे से सब ज्ञान एथे दि जाए शास्त्र में सब दि जाए उन्नत ज्ञान प्रभुपाद महाराज बुझे जमी आम शरीर में पांच महाभूत रही भूमि जल अग्नि वायु आकाश पांचटी महाभूत आम शरीर टी जेहेतु आम शरीर में भूतर परिमाण भूमि परिमाण अधिक रही आम भूमि रोचे जल जीव जो नौ लक्ष प्रकार जल जीव रही शरीर में जलर परिमाण अधिक रही जलर रोचार जहाँ आकाशर परिमाण अधिक रही आकाश रे खेतर कौन दस लक्षाणी पक्षीणा दस लक्षाणी दस लक्ष प्रकार पक्षी रही आकाशर परिमाण अधिक आकाश रोचार अग्निरे परिमाण जो मैंने अधिक रही अग्नि रे वैज्ञानिक मैंने मतलब कही अग्नि पोक बोली गोटे रही अग्निरे से रे अग्नि कहीं जलिजे हाँ प्रथम कहगला ना ज्ञान से दिगला नैनंग छिंदन शस्त्राणी नैनंग दहत पावक न चैनंग क्रेदन जाप न शोषित मारुत साइंटिफिक बेसीस कहुई ये कहते मनगढ़ा जिनस भगवान ये सब साइंटिस्ट मान बुद्धि दौरान से भगवान से बुद्धि भगवदगीतार ज्ञान देखते छोटिया कथा बुझाटा तो सहज नुह से भगवान कहे तुम बुझीपर ना तुम विज्ञान मध्यम तुम ज्ञान मध्यम तुम बुझीपर ना भगवदगीता को तुम बुझापे जड़े उपयुक्त से भाव में जड़े भक्त पाक जावाक पड़ो तद्विधि प्रणिपातेन परिप्रश्न सेवया उपदेक्षति ते ज्ञान ज्ञानी न तत्वदर्शिन ये तुम बुद्धि थिले तुम से बुद्धि मध्यम जापर ना तुम बुद्धि हूँ भौतिक बुद्धि मन बुद्धि अहंकार ये हूँ आहरी सूक्ष्म तत्व ये सब भौतिक हाँ ये पांच महाभूत ऊर्धे आहरी सूक्ष्म हूँ मन तापर आहरी सूक्ष्म हूँ बुद्धि तापर आहरी सूक्ष्म हूँ अहंकार एत सूक्ष्म अहंकार जो आम जापर ना आम किए अहंकार किए जापर ना तफा जापर एत सूक्ष्म अहंकार तत्व रही बुद्धि ता तौक बुद्धि समस्त बुद्धि रही कि बुद्धि हूँ भौतिक जगतर बुद्धि मेटेरियाल दिस् इंटेलीजेन्स इज मेटेरिया मेटेरियाल ये मेटेरियाल कहले प्रभुपाद महाराज कहते ये 400 बिलियन जो 400 कोटी माइल भितर सीमित आम बुद्धि भौतिक भौतिक जगत हूँ विस्तार अच्छे 50 कोटी जोजन 400 कोटी माइल एतिक विस्तार आम बुद्धि सीमित रही आधक जापर ना जिते परीक्षा कर जिते जहाँ कर कि आर ऊर्धक जावापे तार उपाय अच्छे अलग तद्विधि प्रणिपातेन परिप्रश्न सेवया उपदक्षति ज्ञान ज्ञानी न तत्वदर्शिन जो से तत्वदर्शी कर ज्ञानी से मानकू जीव ताकू ज्ञान अद्वैय ज्ञान भौतिक जगतर ज्ञान हूँ द्वैत ज्ञान जिते साइंटिस्ट हूँ जिते जहाँ सब द्वैत ज्ञान अद्वैत ज्ञान अद्वैय ज्ञान नहीं पाखे अद्वैय ज्ञान बुझापे आमको अद्वैय ज्ञान तत्वी तत्वदर्शी पाक जाकर प्रणाम करणिपात कर सेवा कले तुम सब सन्देह दूर हम ना ये ज्ञान को बुझा कहीं भगवदगीतार एत रही पर्पट रही बहुत प्रकार भाष्य दे बहुत समस्ते कहते भाष्य देवे मुझे जाऊँ थे अडिटर थी बेले थी समर में जाऊँ से आम गोटे अफिस् अच्छी से मोर मन पड़ती सी जन एफएओ थे फाइनेंशियल एडवाइजर कम जो रही प्रोजेक्टर फाइनेंशियल एडवाइजर से थे एफ एंड सीओ सी भगवदगीतार भाष्य दौले सब लिखी गल्प पद्य आकार सब लिखी थी कौन से जानवे हाँ भगवदगीतार ज्ञान आम थे जाम निकट अतीत आम गोटे जो चंद्रशेखरपुर सरस्वती विहार हरिकृष्ण उत्सव होता वर्ष प्रत वर्ष गोटे लेखा हरिकृष्ण उत्सव हुए आम श्रीमद गौरवंद स्वामी महाराज तीरभाव उपलक्ष्य से जाए 1996 आरंभ हो बर्ष दिवस तलर कटा आमर शैलेश विहार हबार था आमको मदन मोहन प्रभु कहले तुम दायित्व है तुम जा जोगाड़ कर डाकि कलेक्शन कर आम कलेक्शन करूला बेले जन घर को जाइलु सी आम देखे तुम्हें कौन सब जान देख भगवदगीतार केत लिखी सब देखेदेले सब तर ये मुझे कहली कौन अच्छे देखिए तुम बाहर कल तुम करम विवशति जोगम प्रत्यवान हम अभ्यम सूर्य देवता विवस्वान भगवदगीतार ज्ञान भगवान देते कौन तार अर्थ तुम कर देखा तो किए बुझीपर से ସୂର୍ଯ୍ୟ ଲୋକରେ ଜୀବନ ଅଛି କିଏ ବୁଝିପାରିବ? ଯିଏ ଭଗବାନ ଭକ୍ତ ସେ ହିଁ ବୁଝିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ହଜାର ହଜାର ପାଞ୍ଚଶହରୁ ଉର୍ଦ୍ଧ ରହିଛି ଭଗବତ ଗୀତାର ପର୍ପଟ ରହିଛି। ଆମେ ଗତକାଲି ଯାଇଥିଲୁ ଏଠିକି ରେଡ଼ିଓ ହୀରାଖଣ୍ଡ, ସେଠି ଗୋଟେ ଇଣ୍ଟରଭ୍ୟୁ ଦେଉଥିଲୁ, ସେଠି ମୁଁ ସେ କଥା କହୁଥିଲି। ଏଇ ଯେଉଁ ଭଗବତ ଗୀତା ପ୍ରଭୁପାଦ ମହାରାଜଙ୍କ ରହିଛି ଆଜ୍ ଇଟ୍ ଇଜ୍, ଏଇଟାକୁ ପଢ଼ି ସମସ୍ତେ ଭକ୍ତ ହୋଇଛନ୍ତି। କେତେଜଣ ଅନ୍ୟ ଭଗବତ ଗୀତା ପଢ଼ିକିରି ଭଗବାନ ଭକ୍ତ ହୋଇଛନ୍ତି? କେତେଜଣ ହୋଇଛନ୍ତି? ଷ୍ଟାଟିଷ୍ଟିକ୍ସ ଅଛି। ଭଗବତ ଗୀତା ଆଜ୍ ଇଟ୍ ଇଜ୍, ଭଗବାନ ଯେଉଁଭଳି ଭାବରେ କହୁଛନ୍ତି ସେଇଭଳି ଭାବରେ ଆମେ ବୁଝିପାରିବା। ପରମ୍ପରାରେ ନ ଆସିଲେ ଆମେ ବୁଝିପାରିବା ସେ କଥାକୁ? ମନକୁ ମନ ଚିନ୍ତା କରି କଳ୍ପନା କରି ସବୁ ଭାଷ୍ୟ ଦେଇଦେବା, ଆଉ ସେଥିରେ କ'ଣ ତୁମର ଉପକାର ହେବ ନା କାହାର ଉପକାର ହେବ? ଅନ୍ଧା ଯଥା ଅନ୍ଧେ ରୂପ ନିୟମାନା, ଗୋଟିଏ ଅନ୍ଧ ଯେତେବେଳେ ଅନ୍ୟ ଅନ୍ଧମାନଙ୍କୁ ବାଟ କଢ଼େଇବ ଯେଉଁଭଳି ଭାବରେ ସେମାନେ ଖାଲିରେ ପଡ଼ିବେ ସେହିଭଳି ଭାବରେ ଅବସ୍ଥା ହେବ। ତୁମେ ତ ଅନ୍ଧ, ଅନ୍ଧତ ପକ୍ଷେ ସେମାନେ ଚଢ଼ିବା, ଯେଉଁମାନେ ଚକ୍ଷୁ ଅଛି ତାଙ୍କ ପାଖକୁ ଯିବା ଟିକେ ବାଟ ପାଇବା ପାଇଁ, କିନ୍ତୁ ନା ଆମେ ବାଟ ବତେଇବୁ। ଅନ୍ଧା ଯଥା ଅନ୍ଧେରେ ଉପନିୟମାନା। ତେଣୁ ଏଇ ଯେଉଁ ବୁଦ୍ଧି ରହିଛି, ଏ ବୁଦ୍ଧି ହେଉଛି ବୈଜ୍ଞାନିକମାନଙ୍କ ବୁଦ୍ଧି ହେଉଛି ସେଇ 400 କୋଟି ମାଇଲ୍ ଭିତରେ ସୀମିତ ରହିଛି, ତା ଉର୍ଦ୍ଧକୁ ଯାଇପାରିବ ନାହିଁ। ତାଙ୍କର ଉପାୟରେ ଗବେଷଣାରେ ଜାଣିପାରିବେ ନାହିଁ, କିନ୍ତୁ ଜଣେ ସେମାନେ ଯଦି ଅଦ୍ୱୈତ ତତ୍ତ୍ୱଙ୍କ ସହିତ ଯୁକ୍ତ ହେବେ ସେମାନେ, ତାହେଲେ ଏଇ ଭୌତିକ ଦ୍ୱୈତ ଜ୍ଞାନ ଉର୍ଦ୍ଧକୁ ସେମାନେ ଯାଇପାରିବେ। ଯେମିତି ଆମର ସୁଷମା ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ, ସେ ଜଣେ ସାଇଣ୍ଟିଷ୍ଟ ଥିଲେ, ଭୌତିକ ବିଜ୍ଞାନୀ ଥିଲେ, କିନ୍ତୁ ଆମର ପ୍ରଭୁପାଦମାନଙ୍କ ସହିତ ଯୋଗ ଦେଲେ ଏ ବିଜ୍ଞାନରେ ପରିବର୍ତ୍ତନ ଆସିଲା। ବର୍ତ୍ତମାନ ନୋବେଲ ଲରେଟ୍ ମାନେ ସବୁ ଆସି ଏଇଟାକୁ ଗ୍ରହଣ କରୁଛନ୍ତି, ଏଇଟା ଗ୍ରହଣ କରୁଛନ୍ତି। ତେଣୁ ଏ ଯେଉଁ ରହିଛି ଶରୀର ଅନୁସାରେ ସେଇ ଅନୁସାରେ ସେମାନେ ରହିବେ। ସୂର୍ଯ୍ୟରେ ଯେଉଁମାନେ ରହିବେ ସେଠି ତାଙ୍କର ଅଗ୍ନିର ପରିମାଣ ଅଧିକ ରହିଲେ ଅଗ୍ନିରେ ରହିବେ ସେମାନେ, ଅସୁବିଧା କ'ଣ ଅଛି? ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଜୁଳୁଜୁଳିଆ ପୋକ ତାର ଶରୀରରେ ମଧ୍ୟ ଅଗ୍ନି ବାହାରୁଛି, ଯାହା ହେଲେ ମଧ୍ୟ ଅଗ୍ନି ବାହାରୁଛି ନା, ଅଗ୍ନି ପରିମାଣ ଅଧିକ ରହିଛି। ଏଇଭଳି ଭାବରେ ଯାହାର ଅଗ୍ନିର ପରିମାଣ ଅଧିକ ରହିବେ ସେମାନେ ସୂର୍ଯ୍ୟ ଲୋକ ରହିବେ, ଅସୁବିଧା କ'ଣ ଅଛି? ଚନ୍ଦ୍ର ଲୋକ ରହିବେ, ଅସୁବିଧା କ'ଣ ଅଛି? ଚନ୍ଦ୍ର ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ଯିବେ, ଆମେ ନିଜ କ'ଣ ମେକାନିକାଲ ଉପାୟରେ ଯାଇପାରିବା ନାହିଁ। 1969 ଯଦି ଯାଇଥିଲେ ନା, ପ୍ରଥମେ କୁହାଯାଏ ବୈଜ୍ଞାନିକମାନେ ଯାଇଥିଲେ ବୋଲି କହୁଛନ୍ତି। ପ୍ରଭୁପାଦ ମହାରାଜ ଆମେରିକାରେ ଥିଲେ ସେ ସମୟରେ, ସେହି ସମୟରେ ସବୁ ଟିଭି ଫିଭି ସବୁ ହାରିଥିଲା, ଏସବୁ ଯାଉଛନ୍ତି, ସବୁ ଚନ୍ଦ୍ରରେ ରହିଛନ୍ତି, କେତେ କ'ଣ ସବୁ ଇଏ କରିଦେଲେ, କଳ୍ପନା କରିକିରି ସବୁ ଦେଖାଇଦେଲେ, ସମସ୍ତେ ବି ବିଶ୍ୱାସ କରିଗଲେ। ପୃଥିବୀବାସୀ କେହି ଅବିଶ୍ୱାସ କରୁନାହାନ୍ତି, ଯେଉଁମାନେ ଭଗବାନ ଭକ୍ତ ସେମାନେ ବୁଝିବେ ପ୍ରଭୁପାଦ ମହାରାଜ ଭଳି, ନହେଲେ ଅନ୍ୟମାନେ ବୁଝିପାରିବେ ସେମାନେ ଯାଇଛନ୍ତି ବୋଲି କହିବେ। ଏମିତିକି ପ୍ରଭୁପାଦଙ୍କର କେତେଜଣ ଶିଷ୍ୟ ପ୍ରଭୁପାଦଙ୍କୁ ତ୍ୟାଗ କରିଦେଲେ, କହିଲେ ଇଏ କନଜରଭେଟିଭ୍ ଲୋକ, ଇଏ ବୁଝିପାରିବେ ନାହିଁ, କହିକି ଛାଡ଼ିଦେଲେ ତାଙ୍କୁ, ଗୁରୁଙ୍କୁ ଛାଡ଼ିଦେଲେ ସିଏ। ପ୍ରକୃତରେ ଏବେ ଜଣାପଡ଼ୁଛି ଯାଇନଥିଲେ ସେମାନେ, ଚନ୍ଦ୍ର ଲୋକକୁ ଯାଇନଥିଲେ। ଭଗବାନ ଭଗବତ ଗୀତାରେ କହିଛନ୍ତି ପ୍ରଭୁପାଦ ମହାରାଜ, ଏଇ ଶାସ୍ତ୍ର ଉପରେ ବେସ୍ କରିକି ସେଇଟା ଗ୍ରହଣ କଲେ, ଇଏ ସୁପର ସାଇନ୍ସ, ସୁପ୍ରିମ୍ ସାଇନ୍ସ। କୋଟି କୋଟି ବର୍ଷ ପରେ ତୁମର ସାଇନ୍ସ ଯେଉଁଠି ପହଞ୍ଚିବ, ପହଞ୍ଚି ପାରିବ ନାହିଁ, ଏଇଟା ସେଇ ଜ୍ଞାନ ରହିଛି ଏଥିରେ। ବିଜ୍ଞାନ ସବୁକିଛି ଅଛି ଭଗବତ ଗୀତାରେ, ଭାଗବତ ଶାସ୍ତ୍ରରେ ସବୁକିଛି ଜ୍ଞାନ ରହିଛି, ଯେଉଁ ରହିଛି ସେଠି କହିଛି ଭଗବତ ଗୀତାରେ। ଭଗବାନ କହିଛି ପୁଷ୍ଣାମି ଚୌଷଧି ସର୍ବା ସୋମଭୂତ୍ୱାର ସାତ୍ମକ, ମୁଁ ସୋମଭୂତ ସୋମରେ ରହିକିରି ଚନ୍ଦ୍ରରେ ରହିକିରି ମୁଁ ଏଇ ଯେଉଁ ମୋର ରସ ଯେଉଁ ବାହାରୁଛି, ଏ ରସ ଦ୍ୱାରା ମୁଁ ପୁଷ୍ଣାମି ଔଷଧିମାନଙ୍କୁ ସବୁ ତାଙ୍କୁ ବର୍ଦ୍ଧିତ କରୁଛି, ଏସବୁ କରୁଛି। ଯାହାର ଆଲୋକରେ ଏତେ ଶକ୍ତି ରହିଛି ସେଠି ସବୁ ଶୂନ ଜିରୋ କିଛି ନାହିଁ, କେମିତି ଭୁଆ ବୁଲାଉଛନ୍ତି ବୈଜ୍ଞାନିକମାନେ ଦେଖନ୍ତୁ। ତାଙ୍କ ବିରୁଦ୍ଧରେ କେସ୍ ହେବା କଥା, ଜଜମେଣ୍ଟ ତାକୁ ଦିଆଯିବା କଥା, ଆମ କଥା କେହି ଗ୍ରହଣ କରିବେ ନାହିଁ, ତାଙ୍କ କଥା ସମସ୍ତେ କ'ଣ? ଆମେରିକାରେ ସେ ସ୍ଥାନ ରହିଛି, ସବୁ ଲୋକମାନେ ଆସୁଛନ୍ତି ଦେଖିବା ପାଇଁ, ହେଇ ଚନ୍ଦ୍ର ଲୋକ ଏଠି ସବୁ ଏଇ ରହିଛନ୍ତି ଏଇଭଳି ଭାବରେ। ଏବଂ ଅନ୍ୟ ସ୍ଥାନରେ ମଧ୍ୟ କୁହାଯାଇଛି ଉର୍ଦ୍ଧ୍ୱକୁ ଗଛନ୍ତି ସତ୍ୟସ୍ଥା, ଯେଉଁମାନେ ସତ୍ୟଗୁଣରେ ରହିବେ ସେମାନେ ଉନ୍ନତ ଲୋକକୁ ଯିବେ। ନୁହଁ ଯେ ଆମେ ବୁଦ୍ଧି କିଛି ଅଧିକ ହେଇଗଲା ଆମେ ପଡ଼ିଯିବା, ତା ନୁହଁ। ସ୍ୱର୍ଗ ଲୋକ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ସ୍ୱର୍ଗ ଲୋକ ବିଷୟରେ ଜାଣିନାହାନ୍ତି, ସନ୍ଧାନ ପାଇନାହାନ୍ତି, ସେ ଚନ୍ଦ୍ରକୁ ଦେଖିକି ଚନ୍ଦ୍ର ଲୋକ ଯିବା କହିକି ଯାହା ହେଇଛି, ଏସବୁ କଥା ଆମେ ଏତେ କହିବା ନାହିଁ, ଆଲୋଚନା କରିବା ନାହିଁ। ତେଣୁ ଏଇ ଯେଉଁ ରହିଛି ଶରୀର ଆମର ଭୂତେଷୁ ଯଥା ଏଇ ଭୂତେଷୁ ଚରାଚରେଷୁ, ଖାଲି ଏଇ ପୃଥିବୀରେ ତା ନୁହଁ, ସବୁ ବିଶ୍ୱ ବ୍ରହ୍ମାଣ୍ଡ ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, कौन से रूप है रस्य प्रभा प्रभोतो जगदन्न कोटि कोटि शेष वसुधा विभूति भिन्नम बहुत प्रकार विभूति रही। तेणु प्रभुपाद महाराज कहते आम जो कई जन शुणे एमती गोटे समुद्र अच्छी जो क्षीर रही क्षीर समुद्र विश्वास करें ना। तेणु प्रभुपाद महाराज बुझे जो मानकर लिभर डिजिज रही लिभर डिजिज रे जो मानक लिभर डिजिज रही से डाक्टर मैंने कहे तुम क्षीर पीब ना कौन पीब ना गोमूत्र पीब क्षीर से पीबे ना। तेणु जो मैंने गोमूत्र पीबे जो कह जे गोर गाईर मत क्षीर अच्छी से बुझीपर ना गाईर क्षीर अच्छी आम तो खाली मूत्र पीऊँ से जो रही जो हाँ से भाव क्षीर समुद्र अच्छी से विश्वास करेंगे ना घी समुद्र अच्छी विश्वास करेंगे ना आखु समुद्र अच्छी विश्वास करें ना। तेणु वसुधा आदि विभूति भिन्न सबू वसुधा ए पृथ्वी को बद्ध वसुधा बोली कहु वसुधा विभूति अनेक प्रकार विभूति रही कौटी कौ प्रकार विभूति रही भगवान सृष्टि में बहुत प्रकार जिनस सब रही आम खाली लिमिटेड होती आम पृथ्वी में जितक अच्छे से किसी ना आगे जीवन ना सब सुन आगे ना ये भाव भावुँ आम प्रभुपाद महाराज कहते यू कौन कहती से उदाहरण दिखती डॉक्टर फ्रॉक्स थ्योरी डॉक्टर फ्रॉक्स फिलोसफी डॉक्टर फ्रॉक मान कौन बेंग कूर रहे कूर ये जो दु फुट तीन फुट चार फुट ये सब भाव बेंगटी रही जब जन कह गोटे महासागर अच्छी प्रसाद महासागर तुम क्या के गुण आठ अधिक हम वैज्ञानिक मान विज्ञान हूँ ये भाव डॉक्टर फ्रॉक्स फिलोसफी से चिंता करें ना। तेणु भूतेषु चराचरेषु यही भाव विश्व ब्रह्मांड रही अनंत कोटी विश्व ब्रह्मांड रही ये चंद्रलोक कौन यही भाव अनेक चंद्र रही अनेक सूर्य रही कोटि कोटि सूर्य कोटि कोटि चंद्र रही बहुत प्रकार जीवन विभूति भिन्नम चराचरेषु यही भाव चर अचर सबुटा रही यथा ही भूतेषु चराचरेषु महादयो जोनिषु भांति नाना मही आदि भूमि जल अग्नि वायु आकाश इत्यादि सबुठार रही जो भाई भाव रही भाव एवं भगवान केवल आत्मजोनिषु प्रभु आपण एवं भगवान आपण केवल आत्मजोनिषु आपण सबुठार निज जोगमाय रही नुहजे भौतिक आप कौन आसीगले जो भौतिक जगत बहिरंगा मायर आप रहीगले नुह भगवान आत्मजोनिषु स्वजोग जो जोगमाय रही भगवान जोगमाय सब सब रहती नहं प्रकाश सर्वस्व जोगमाय समाप्त मूढ़ोय ना भी जानाती लोकमाम जम व्यय भगवान सब प्रकाश तो हमें ना कारण से जोगमाय रही जो मैंने जोगमाय अधीन अच्छा से बुझीपर भगवान महात्मा महात्मा कहले से जो मैंने जोगमाय था महात्मा अनुस माँ पार्थ दैवी प्रकृति माँ आश्रिता भजंती अन्य मनुष्यो ज्ञानता भूतादिम व्यय महान आत्मा रही बद्ध आत्मा रही दुई प्रकार आत्मा रही भौतिक जगत रे बद्ध आत्मा को मैने ना से मैने बंदी हो अवस्था रही मोघाशा मोघकर्माण मोघ ज्ञान विचेष राक्षसी महासुरी चाह प्रकृति मोहिनी श्रीता ये मोहिनी प्रकृति बा जो बहिरंगा प्रकृति भितर से रही सबकि विफल हो जा मोघ आशा बहुत प्रकार आशा करा करेंक प्रकार आशा रही नोभेल नोभेल सब रही कौन यहाँ सब आशा इमला सेमला सब कल्पना कर विभिन्न प्रकार सब प्योर कौन यहाँ प्योर फिक्सन गोटे कौन कहटा यहाँ जहाँ सब होता सिनेमा फिल्म आरंभ से लिखाई थोड़ा ये प्योरली फिक्सन ना कौन यहाँ कह जाए ना ये सब मन कल्पना जिन से कौन सत्यता ना क्या हाँ फिक्सन ये सब फिक्सन से आम देखुचे आम समय को यही नष्ट कर फिक्सन कल्पना यही भाव अनेक प्रकार कल्पना करमती हम सेमती हम सेमती हम सेमती हम अनेक प्रकार कल्पना शेष ना कल्पनार किंतु ये जो रही अनेक प्रकार चिंता सब रही समस्त रही कौन पर कहली
ନାଇଁ ସେଇଟା ସରିଗଲାଣି ଆଉ ଯେଉଁ ରହିଛି ଏ ଯେଉଁ ବହୁତ ପ୍ରକାର କଳ୍ପନା କରୁଛନ୍ତି ଏମିତି କରିବେ ସେମିତି କହିଲେ ଆତ୍ମଜୋନିଷୁ ଭଗବାନ କେବଳ ଭଗବାନ ନିଜ ଯୋଗମାୟାରେ ରହିଛନ୍ତି ଏଇ ଯେଉଁ ବଦ୍ଧଜୀବ ତାଙ୍କର ଅନେକ ପ୍ରକାର କଳ୍ପନା ରହିଛି ଏମିତି ପାଇବା ସେମିତି ହେବା ଇଏ ହେଉଛି କ'ଣ ମୋଘା ଆଶା ତାଙ୍କର ଆଶା ସବୁ ବିଫଳ ହେଉଛି ହୋପ୍ ଏଗେନଷ୍ଟ ହୋପ୍ ବିଫଳ ହେଲେ ମଧ୍ୟ ପୁଣି ଆଶା କରୁଛନ୍ତି ଏମିତି କରିବା ସେମିତି ପ୍ଲାନ୍ ପ୍ରୋଜେକ୍ଟ ଚାଲି ମୋଘା ଆଶା ମୋଘ କର୍ମାଣ ବହୁତ ପ୍ରକାର କର୍ମ କରୁଛନ୍ତି ସକାଳ ଡ୍ୟୁଟି ରାତି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବହୁତ କଷ୍ଟ କାର୍ଯ୍ୟ କରୁଛନ୍ତି ସବୁ କଷ୍ଟ କାମ କରୁଛନ୍ତି ମୋଘ କର୍ମାଣ ମୋଘ ଜ୍ଞାନ ତାଙ୍କର ବହୁତ ଜ୍ଞାନ ଅଛି କିନ୍ତୁ ସେମାନେ ପ୍ରାଇଜ୍ ପାଉଛନ୍ତି ମୋଘ ଜ୍ଞାନ କିନ୍ତୁ ସେଇଟା ମୋଘ ଜ୍ଞାନ ବିଫଳ ହେଇଯିବ ପ୍ରଭୁପାଦ ମହାରାଜ କହନ୍ତି ଭଗବାନ ଯେଉଁ କହିଛନ୍ତି ଭଗବତ ଗୀତାରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍ ଏ ଭୌତିକ ଜଗତର ମୂଳ ସମସ୍ୟା ହେଉଛି ଏଇଟା ପ୍ରଭୁପାଦ ମହାରାଜ କହନ୍ତି ବୈଜ୍ଞାନିକମାନଙ୍କୁ ଇଏ ଗୋଟେ ଚ୍ୟାଲେଞ୍ଜ ଭଗବାନଙ୍କର ତୁମେ ଏ ସମସ୍ୟାର ସମାଧାନ କରିପାରିବ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍ କେତେ ପ୍ରକାର ତୁମେ ଉଦ୍ଭାବନ କଲଣି କେତେ ପ୍ରାଇଜ୍ ନେଲଣି କେତେ କ'ଣ କଲଣି କେତେ ସମ୍ମାନିତ ହେଲଣି କିନ୍ତୁ ମୂଳ ସମସ୍ୟାର ସମାଧାନ କରିପାରିବ ଜନ୍ମ ବନ୍ଦ କରିପାରିବ ନା ମୃତ୍ୟୁ ବନ୍ଦ କରିପାରିବ ନା ଜରାକୁ ବନ୍ଦ କରିପାରିବ ନା ବ୍ୟାଧିକୁ ବନ୍ଦ କରିପାରିବ ତେଣୁ ଇଏ ହେଉଛି ମୂଳ ସମସ୍ୟା ଭୌତିକ ଜଗତର ମୂଳ ସମସ୍ୟା ହେଉଛି ଏଇଟା ଏ ସମସ୍ୟାର ସମାଧାନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ବହୁତ ସହଜରେ ଆମେ ସମସ୍ୟାର ସମାଧାନ କରିପାରିବା ବହୁତ ସାରା ଭଗବତ ଗୀତାରେ ଅନେକ ସ୍ଥାନରେ କୁହାଯାଇଛି ମା ଉପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତ ନା ପୂର୍ବନ୍ତି ମହାତ୍ମା ସଂସିଦ୍ଧି ପରମାଙ୍ଗତା ହେଉଛି ଶ୍ରେଷ୍ଠ ସିଦ୍ଧି ମହାତ୍ମାମାନେ ଏ ସମସ୍ୟାର ସମାଧାନ କରିସାରିଛନ୍ତି କରିବା ପାଇଁ ପଡ଼ିବ ରିସର୍ଚ୍ଚ କରିବା ପାଇଁ ପଡ଼ିବ ଏସବୁ କରିବ ପାଇବେ ଏସବୁ ତା ନୁହଁ ହେଇସାରିଛି ଏବଂ ଅନ୍ୟମାନେ ସବୁ ପାଇସାରି ହବ ଭଗବାନଙ୍କର ଏଇଭଳି ଭାବରେ ଏଇ ସମସ୍ୟାର ସମାଧାନ କରି ଭଗବାନ ଧାମକୁ ଯାଇସାରିଛନ୍ତି ତାଙ୍କ ଲିଷ୍ଟ ମଧ୍ୟ ରହିଛି କିନ୍ତୁ ସେମାନେ ବଦ୍ଧାତ୍ମା ସେମାନେ ଏଇ ତ୍ରିଗୁଣ ଭିତରେ ରହିକରି ତାଙ୍କର କଳ୍ପନା ଚଲେଇଛନ୍ତି ତେଣୁ ସେମାନେ ହେଉଛନ୍ତି କ'ଣ ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ତାଙ୍କର ଜ୍ଞାନ ମଧ୍ୟ ମୋଘ ବିଫଳ ହେଇଯିବ ସବୁ ମୋଘ ଜ୍ଞାନ ବିଚେତସ ତାଙ୍କର ଚେତନା ଏତେ ଉନ୍ନତ ନୁହନ୍ତି ଏଇଟା ଉନ୍ନତ ଚେତନା ପ୍ରାପ୍ତ ହେଲେ ମନୁଷ୍ୟ ଚେତନା ମୁକୁଳିତ ଚେତନା ପ୍ରାପ୍ତ ହେଲେ ଏହି ଚେତନାରେ ସେମାନେ ଚାହିଁଥିଲେ କୃଷ୍ଣ ଚେତନାକୁ ପର୍ଯ୍ୟବେଷିତ କରିପାରିଥାନ୍ତେ ତାଙ୍କ ଚେତନାକୁ ଉନ୍ନତ କରିପାରିଥାନ୍ତେ କିନ୍ତୁ ସେଇ ମୁକୁଳିତ ଚେତନା ସ୍ତରରେ ରହିଗଲେ ପୁଣି ପରଜନ୍ମରେ ହୁଏତ ପୁଣି ନିଜ ଚେତନାକୁ ପ୍ରତି କରିବେ ବିଶେଷ ରାକ୍ଷସୀ ମହାସୁରୀ ଚାହିଁବେ ରାକ୍ଷସୀ ଚେତନା ଆସୁରୀ ଚେତନା ଏଇଟା ରାକ୍ଷସୀ ମହାସୁରୀ ଚାହିଁବେ ପ୍ରକୃତି ମୋହିନୀ ସୀତା ମୋହିନୀ ପ୍ରକୃତି ଏ ମୋହିନୀ ସମସ୍ତେ ମୋହିତ ହେଇଯିବେ ଏତେ ସୁନ୍ଦର ଏଇସବୁ ଆନନ୍ଦ ଏଇଥିରେ ଅଛି ଏଗୁଡ଼ା ସବୁ ବେକାର ସବୁ କହିକି ଏ ଧାରାକୁ ଆସିବେ ନାହିଁ ମୋହିନୀ ପ୍ରକୃତି ନା ଭଗବାନଙ୍କ ମୋହିନୀ ଯେଉଁଭଳି ଭାବରେ ମୋହିତ କରିଦେଲେ ଅସୁରମାନଙ୍କୁ ମୋହିତ କରିଦେଲେ ଏ ମୋହିନୀ ପ୍ରକୃତି ଭଗବାନଙ୍କର ସମସ୍ତେ ବଳଂ ମେ ପଶ୍ୟ ମାୟା ସ୍ତ୍ରୀ ମାୟା ଜୈନ ଦିଶାମ ଭାଗବତ ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ଏକଥା କହୁଛନ୍ତି କପିଳଦେବ ମା ଦେବୋତ୍ତିଙ୍କୁ କହୁଛନ୍ତି ଭଗବାନ ଏଭଳି ତିଆରି କରିଦେଇଛନ୍ତି ସ୍ତ୍ରୀକୁ ଗୋଟେ ସ୍ତ୍ରୀ ତିଆରି କରିଦେଇଛନ୍ତି ଭଗବାନ ମାୟା ସେ ସମସ୍ତଙ୍କୁ ମୋହିତ କରି ରଖୁଛନ୍ତି ପୁରୁଷମାନଙ୍କୁ ଏଭଳି ଭାବରେ ରହିଛି ଭଗବାନଙ୍କର ଏ ମାୟା ଶକ୍ତି ଏ ସମସ୍ତେ ମୋହିନୀ ବହୁତ ଜଗତ ହେଉଛି ମୋହିନୀ ପ୍ରକୃତି ସମସ୍ତେ ମୋହିତ ଦୁଃଖକୁ ସୁଖ ବୋଲି ଭାବୁଛନ୍ତି ଦୁଃଖକୁ ସୁଖ ବୋଲି ସୁଖ ବୋଲି ଭାବିକିରି ଏଇଭଳି ଭାବରେ ଭୌତିକ ଜଗତରେ ଖୋଜି ବୁଲୁଛନ୍ତି ଆନନ୍ଦ ଏଇଭଳି ଭାବରେ ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚିତ ରାକ୍ଷସୀ ମହାସୁରୀ ଚାହିଁବ ପ୍ରକୃତି ମୋହିନୀ ସୀତା ମୋହିନୀ ପ୍ରକୃତି ସେମାନେ ରହିଛନ୍ତି ସେମାନେ ଜାଣୁନାହାନ୍ତି ସେମାନେ ବଦ୍ଧ ବୋଲି ଏଇଟା ଜଣେ କହିଥିଲେ ରୁଷୋ ବୋଲି ଜଣେ ପାଶ୍ଚାତ୍ୟ ଜଗତର ଫିଲୋସଫର ଥିଲେ ଦାର୍ଶନିକ ସେ କହିଲେ ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେୟାର୍ ଇଜ୍ ଇନ୍ ଚେନ୍ ମନୁଷ୍ୟ ଯେଉଁ ଜନ୍ମ ହେଉଛି ଫ୍ରିରେ ଜନ୍ମ ହେଉଛି ସ୍ୱାଧୀନ ଭାବରେ ଜନ୍ମ ହେଉଛି କିନ୍ତୁ ଏଠି କହୁଛି ଆତ୍ମତନ୍ତ୍ରେଷୁ ଆତ୍ମତନ୍ତ୍ର ଭଗବାନ ହେଉଛନ୍ତି ସ୍ୱାଧୀନ ଆଉ ସବୁ ପରାଧୀନ ଭଗବାନ ଏକମାତ୍ର ଆତ୍ମତତ୍ର ଆତ୍ମ ସ୍ୱତନ୍ତ୍ର ଭଗବାନ ଆଉ ସମସ୍ତେ ପରତନ୍ତ୍ର ଆମେ ସ୍ୱାଧୀନତା ଦିବସ ମନେଇଲେ କ'ଣ ହେବ ଆମେ ପରତନ୍ତ୍ର ଆମେ ଆତ୍ମତନ୍ତ୍ର ନୁହଁ ଆମେ ସ୍ୱାଧୀନ ନୁହଁ ତେଣୁ ଏମାନେ ସମସ୍ତେ ଭାବୁଛନ୍ତି କ'ଣ ଋଷ କହିଲେ ମନୁଷ୍ୟ ଯେଉଁ ଜନ୍ମ ହେଉଛି ସ୍ୱାଧୀନ ଭାବରେ ଜନ୍ମ ହେଉଛି କିନ୍ତୁ ତାପରେ ସେ ବନ୍ଦୀ ହେଇକି ଯାଉଛି ନା ମନୁଷ୍ୟ ଜନ୍ମ ହେଉଛି ବନ୍ଦୀ ଭାବରେ ମୃତ୍ୟୁ ମଧ୍ୟ ବନ୍ଦୀ ଭାବ ରହୁଛି। ଭଗବତ ଗୀତାରେ ଭଗବାନ କହିଲେ, ଭାଗବତ ଭଗବାନ କହିଲେ କ'ଣ ନା, କର୍ମଣ ଦୈବ ନେତ୍ରୀଣ ଜନ୍ତୁର୍ଦେହ ପ୍ରତ୍ୟେ, ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି କେମିତି ନା କର୍ମ ଅନୁସାରେ, କର୍ମବନ୍ଧନ ରହିଛି, କର୍ମବନ୍ଧନ ଜଗ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ ନକଲେ କର୍ମବନ୍ଧନରେ ତୁମେ ରହିବ। ତେଣୁ କର୍ମବନ୍ଧନରେ ତୁମେ ଜନ୍ମ ମୃତ୍ୟୁ କ'ଣ ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏସବୁ ପ୍ରାପ୍ତ ହେଇଛ ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ ସେଇ ବନ୍ଧନରେ ରହିଛ, କିନ୍ତୁ ତୁମେ ଜାଣିପାରୁନ ଯେ ତୁମେ ବନ୍ଦୀ ହେଇକି ରହିଛ। ଇଏ ହେଉଛି ବହୁତ ଭଗବାନଙ୍କର ଏଭଳି ସୂକ୍ଷ୍ମ ବନ୍ଧନ କରିଛନ୍ତି ତୁମକୁ। ତିନୋଟି ସତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ ନିମଧ୍ରତି ମହାବାହ ଦେହେ ଦେଇନମ ଅବ୍ୟୟମ, ଏ ସମସ୍ତଙ୍କୁ ବନ୍ଦୀ କରି ରଖିଛି ଏଇ ତିନି ଗୁଣ। ଆମେ ଭାବୁଛେ ଆମେ ହେଉଛୁ ସ୍ୱତନ୍ତ୍ର, ଆମେ କେଉଁଠି ବନ୍ଦୀ ହେଇକି ରହିଛୁ? ଆମେ ଥରେ ଭୁବନେଶ୍ୱର ଅଫିସରେ ଥିଲାବେଳେ ମୁଁ ଏଇଟା କହୁଥିଲି, ଥରେ ମୁଁ ଇସ୍କନ ମନ୍ଦିରରେ ଥିଲି, ଜଣେ ଆମର ଅଫିସରେ ଜଣେ ଅଫିସର ଆସିଥିଲେ, ଆମେ କଥା ହେଉ, ସେ କହିଲେ ଆମେ କହିଲି ମୁଁ କହିଲି ଆମେ ସବୁ ବଦ୍ଧ ଯିବୁ ନା, ଆମେ କାହିଁକି ବଦ୍ଧ ଯିବ, କେହି ଜାଣନ୍ତି ନାହିଁ ଆମେ ବଦ୍ଧ ଯିବ ବୋଲି, ସେମାନେ ଭାବନ୍ତି ଆମେ ମୁକ୍ତ ଯିବ, ଆମେ ତିନି ଗୁଣ ଭିତରେ ବନ୍ଧା ହେଇକି ରହିଛୁ ବୋଲି କେହି ଜାଣନ୍ତି ନାହିଁ। ଭଗବାନଙ୍କର ଏଭଳି ରହିଛି ସୂକ୍ଷ୍ମ ଭାବେ ବନ୍ଧି ହେଇକି ରହିଛି, ବନ୍ଧି ହେଇକି ରହିଛନ୍ତି, ଏଭଳି ଗୋଟିଏ ଆମକୁ ଜେଲ୍ କରିଛନ୍ତି, ଜେଲ୍ରେ ଏଭଳି ଗୋଟିଏ ଆମେ ପ୍ରାପ୍ତ ହେଇଛେ, ଶରୀର ପ୍ରାପ୍ତ ହେଇଛେ, ସେଠି ନଅଟି ଦ୍ୱାର ରହିଛି, ନବଦ୍ୱାର ପୁରେ ଦେହି, ନଅଟି ଦ୍ୱାର ରହିଛି ଖୋଲା, କୌଣସି ଗେଟ୍ ନାହିଁ, ତାଲା ପଡ଼ି ନାହିଁ, କିଛି ନାହିଁ, ସବୁ ଖୋଲା, କିନ୍ତୁ ଆମେ ବନ୍ଦୀ ଅବସ୍ଥାରେ ରହିଛି, ନବଦ୍ୱାର ପୁରେ ଦେହି ଏସବୁ ରହିଛି, ନଅଟା ଦ୍ୱାର ଖୋଲା ରହିଛି କିନ୍ତୁ ଆମେ ବନ୍ଦୀ ହେଇକି ରହିଛେ। ଏଭଳି ଭାବରେ ଏଇ ଯେଉଁ ମାୟାର ବନ୍ଧନ ରହିଛି, ମୋହିନୀ ସୀତା, ଏମାନେ ହେଉଛନ୍ତି ଶତକଡ଼ା ଅନୁସୂତ ଭାବ ଲୋକ, ବୈଜ୍ଞାନିକମାନେ ମଧ୍ୟ ସେଇଥିରେ ଇନକ୍ଲୁଡ଼େଡ଼, ସେମାନେ ମଧ୍ୟ ଉନ୍ନତ ନୁହନ୍ତି, କିନ୍ତୁ ଯେଉଁମାନେ ମହାନ ଆତ୍ମା ଯେଉଁମାନେ ସେମାନେ ମହାତ୍ମା ନସ୍ତୁ ମହାନ ପାର୍ଥ ଦୈବୀ, ସେମାନେ ଦିବ୍ୟ ଏଇ ତିନି ଗୁଣ ଭିତରେ ନଥାନ୍ତି, ସେମାନେ ଯେଉଁ ଭଗବାନଙ୍କର ଉନ୍ନତ ଯେଉଁ ରହିଛି ଯୋଗ ମାୟା, ସେଇଥିରେ ସେମାନେ ଥାନ୍ତି। ତେଣୁ ସେମାନେ ଭଗବାନ ପ୍ରାପ୍ତ ହୋଇକରି ଏ ଜନ୍ମ ମୃତ୍ୟୁ ଜରାବ୍ୟାଧିକୁ ଦୁଃଖକୁ ଦୋଷକୁ ବହୁତ ସହଜରେ ପାର ହୋଇଯାଆନ୍ତି, ବହୁତ ସହଜରେ ସେଇଟାକୁ ସମାଧାନ କରିଦିଅନ୍ତି, ସମସ୍ୟାର ସମାଧାନ କରିଦେଇଛନ୍ତି। ମା ମୋ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମଶାଶୁ ନା କୃମନ୍ତି, ସେମାନେ ହେଉଛନ୍ତି ମହାତ୍ମା ସିଦ୍ଧିଂ ପରମାଙ୍ଗତ, ସେମାନେ ହେଉଛନ୍ତି ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ପରମ ଲକ୍ଷ୍ୟକୁ ସେମାନେ ପରମ ଗତିକୁ ସେମାନେ ପ୍ରାପ୍ତ ହୋଇଛନ୍ତି ମହାତ୍ମା। ଏ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଏ ବଦ୍ଧ ଜୀବରୁ ମୁକ୍ତ ଜୀବକୁ ପରିଣତ, ମୁକ୍ତ ଜୀବ ଗତି କରିବା, ସେଇଟା ହେଉଛି ମୁକ୍ତ ଜୀବ ଯେଉଁମାନେ ସେମାନେ ହେଉଛନ୍ତି କୃଷ୍ଣ ଚେତନା। ସେଥିପାଇଁ ମୁଁ କାଟି ଗତକାଲି ଏଇଟା କହୁଥିଲି ରେଡ଼ିଓ ହୀରାଖଣ୍ଡରେ, ଆପଣ ଶୁଣିବେ କେତେବେଳେ ଯଦି, ସମ୍ବଲପୁରବାସୀମାନଙ୍କ ପାଇଁ ଆମର ଦିଆଯାଇଥିଲା, ଏଇଟା ହେଉଛି ସନ୍ଦେଶ ଆମେ ଦେଇଥିଲୁ, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ବଦ୍ଧ ଅବସ୍ଥାରୁ ଜଣେ ମୁକ୍ତ ଅବସ୍ଥାକୁ ଆସିବ, ଏହି ମୁକ୍ତ ଅବସ୍ଥା ହେଉଛି କୃଷ୍ଣ ଚେତନା। ସେଥିପାଇଁ ଆମ ଚେତନାର ଆମ ସଂଘର ନାମ ହେଉଛି କୃଷ୍ଣ ଚେତନା ସଂଘ, ସମସ୍ତଙ୍କର ସେ ଚେତନା ସୁପ୍ତ ଅବସ୍ଥାରେ ରହିଛି, କିନ୍ତୁ ଜଣେ ଉପଯୁକ୍ତ ପରିସ୍ଥିତିରେ ସାଧୁ ସଂଘ ମାଧ୍ୟମରେ ଭଗବାନ ସେବାରେ ନିଯୁକ୍ତ ରହିଲେ ଗୋଟେ ସମୟ ଆସିବ ଯେତେବେଳେ ସେମାନେ କୃଷ୍ଣ ଚେତନା ପ୍ରାପ୍ତ ହେବେ। କୃଷ୍ଣ ଚେତନାରେ ରହୁଛି ବର୍ତ୍ତମାନ ଅକୁଲର ସେ କୃଷ୍ଣ ଚେତନା କଥା କହୁଛନ୍ତି, କୃଷ୍ଣ ଚେତନାରେ ସେ ସବୁଠାରୁ ଭଗବାନ ଦର୍ଶନ କରୁଛନ୍ତି, ଏବଂ ଭଗବାନ କେବଳ ଆତ୍ମଯୌନିଷୁ, ପ୍ରଭୁ ଆପଣ କେବଳ ନିଜ ଶକ୍ତି ବଳରେ ଆତ୍ମଯୌନିଷୁ ନିଜ ଶକ୍ତି ବଳରେ ଆତ୍ମତନ୍ତ୍ର ବହୁଧା ବିଭାତି, ଆପଣ ନିଜ ଶକ୍ତିରେ ରହିଛନ୍ତି, ସ୍ୱତନ୍ତ୍ର ଭାବେ ରହିଛନ୍ତି, ସବୁଠାରେ ଆପଣ ବିରାଜମାନ କରୁଛନ୍ତି। ଯେଉଁମାନେ ମୁକ୍ତ ଯିବ ସେମାନେ ସବୁଠାରେ ଭଗବାନ ଦେଖିପାରିବେ, ଯେମିତି ପ୍ରହ୍ଲାଦ ମହାରାଜ ସବୁଠାରେ ଭଗବାନ ଦେଖିପାରୁଥିଲେ, କିନ୍ତୁ ଯେଉଁମାନେ ବଦ୍ଧ ଯିବ ବହୁତ ଶକ୍ତି ରହିଛି, ହିରଣ୍ୟକଶିପୁର କେତେ ଶକ୍ତି ରହିଛି, ଦେବତାମାନେ ଭୟ କରୁଥିଲେ, ସମସ୍ତେ ବ୍ରହ୍ମା ବିଷ୍ଣୁ ଶିବ ତିନି ଜଣଙ୍କୁ ଛାଡ଼ିଦେଲେ ସମସ୍ତେ ଆସି ହିରଣ୍ୟକଶିପୁର ସେବା କରୁଥିଲେ, ଏମିତି ନାରଦ ମୁନି ମଧ୍ୟ ତାଙ୍କର ସେବା କ'ଣ ଗୁଣଗାନ କରୁଥିଲେ, ଯୁଧିଷ୍ଠିର ମହାରାଜ ସପ୍ତମ ସ୍କନ୍ଧରେ କହୁଛନ୍ତି ସେ କଥା, ମୁଁ ମଧ୍ୟ ତାଙ୍କର ଗୁଣଗାନ କରୁଛି, ତାଙ୍କର ଗୁଣ ସିଏ ପ୍ରକୃତରେ ତାଙ୍କର ମଧ୍ୟ ଗୁଣ ରହିଛି, ସେ ଭଗବାନ ପାର୍ଷଦ, ଭଗବାନଙ୍କ ଲୀଳା ସବୁ ହେଇଛି। ତେଣୁ ବ୍ରହ୍ମା ବିଷ୍ଣୁ ଶିବକୁ ଛାଡ଼ିଦେଲେ ଆଉ ସମସ୍ତେ ହିରଣ୍ୟକଶିପୁର ସେବା କରୁଥିଲେ, ହିରଣ୍ୟକଶିପୁର ସବୁ ନେଚରକୁ ବଦଳି ଦେଇଥିଲେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ସତ୍ୟଗୁଣରେ ଯେଉଁମାନେ ଉନ୍ନତ ଲୋକକୁ ଯିବେ ସେ କହିଲେ ନା ସତ୍ୟଗୁଣରେ ଯେଉଁମାନେ ନିଚ ଲୋକକୁ ଯିବେ, ମୁଁ ସ୍ୱତନ୍ତ୍ର ସବୁ ପ୍ରକାର ନିୟମ କରିଦେବି, ଏଇଭଳି ଭାବେ ବ୍ୟବସ୍ଥା କରିଥିଲେ, ଏତେ ଶକ୍ତି ଥିଲା ତାଙ୍କର, ବଦ୍ଧ କିନ୍ତୁ ବଦ୍ଧ ଯିବ ଜାଣିପାରିଲେ ନାହିଁ ଭଗବାନ କେଉଁଠି ଦେଖିପାରିବେ, କୁହା ହିଁ ସେ କୁହାସ ଯଦି ସେ ସର୍ବତ୍ର କଥା ସ୍ତମ୍ଭେ ନ ଦିଶ୍ୟତେ, ଦଶ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କେଉଁଠି ସେ ଅଛନ୍ତି, ଆରେ ମୂର୍ଖ ଜୟା ଜୟା ଯସ୍ତୟା ମଦ ମନ୍ଦଭାଗ୍ୟୋକ୍ତା, ତୋର ମନ୍ଦଭାଗ୍ୟ ଉଦୟ ହେଇଛି ସେଥିପାଇଁ ତୁ ଏ କଥା କହିଲୁ। କାହିଁକି ନା ଯଦି ତୋର କ'ଣ ଉନ୍ନତ ଭାଗ୍ୟ ଥାଆନ୍ତା, ଭାଗ୍ୟବାନ ତୁ ହେଇଥାନ୍ତୁ, ତାହେଲେ ମୋ କଥାରେ ଚଳିଥାନ୍ତୁ, ମୁଁ ମୋ ରାଜ୍ୟକୁ ପ୍ରାପ୍ତ ହେଇଥାନ୍ତୁ। ତ୍ରିଲୋକର ସେ ଅଧୀଶ୍ୱର ଥିଲା, ହିରଣ୍ୟକଶିପୁ କେତେ ଶକ୍ତି ନଥିଲା, ସବୁ ପ୍ରକାର ବର ପାଇଥିଲା, ଦିନରେ ମରିବ ନା ରାତିରେ ମରିବ ନା ଆମକରେ ସବୁ। ସିଏ କହିଲା ବ୍ରହ୍ମା ହେଉଛି ମୂର୍ଖ, ମୁଁ ତାକୁ ମୁଁ ତ କ'ଣ କ'ଣ ଓଲା ବନେଇଦେଲି, ସବୁ ମୁଁ ତ ଅମର ହେଇଗଲି, ଆଉ କ'ଣ ଅଛି, ମରିବାର ଉପାୟ ଅଛି, ସବୁ ବାଟ ବନ୍ଦ କରିଦେଇଛି, ଏଭଳି ଭାବରେ ଭାବୁଥିଲା ବଦ୍ଧ ଯିବ ସିଏ। ତେଣୁ କହିଲା ତୁ ମନ୍ଦଭାଗ୍ୟ, ତୋର ମନ୍ଦଭାଗ୍ୟ ଉଦୟ ହେଲା, ଯସ୍ତୁ ଏହା ମନ୍ଦଭାଗ୍ୟତା ମଦନ୍ୟ ଜଗଦୀଶ୍ୱର, ମୋଠାରୁ ଆଉ କିଏ ଈଶ୍ୱର ଅଛନ୍ତି? ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତେ, ସ୍ତମ୍ଭରେ କାହିଁକି ଦେଖାଯାଉନାହାନ୍ତି, କେଉଁଠି ଦେଖିପାରିବେ ନାହିଁ ସିଏ, କିନ୍ତୁ ମୁକ୍ତ ଜୀବ ସେ ସବୁଠାରେ ଭଗବାନ ଦର୍ଶନ କରିବେ। ପ୍ରହ୍ଲାଦ କହିଲେ ହଁ ଦୃଶ୍ୟତେ, ହଁ ଆଙ୍କର ପ୍ରଚଣ୍ଡ କ୍ରୋଧ ହେଇଗଲାଣି, ପ୍ରହ୍ଲାଦ ହତ୍ୟା କରିବେ, ତରବାରୀ ଉଦ୍ୟତ କରି ରହିଛନ୍ତି, ହତ୍ୟା କରିବେ, ବହୁତ ଚେଷ୍ଟା କଲେ ମରିପାରିଲା ନାହିଁ ପ୍ରହ୍ଲାଦ, ନିଜେ ଚେଷ୍ଟା କରିନଥିଲେ, ଆଜି ନିଜେ ଚେଷ୍ଟା କରେ, ଆଜି ମୁଁ ମାରିବି, ଏଇଭଳି ଭାବରେ ତାଙ୍କର ଥିଲା। କର୍ତ୍ତାହମ୍ ଇତି ମାନ୍ୟତେ, ଯେଉଁମାନେ ପ୍ରକୃତି ଦ୍ୱାରା ଗୁଣର ଅଧୀନରେ ରହିଛନ୍ତି, ପ୍ରକୃତି କ୍ରିୟମାଣାନି ଗୁଣୀ କର୍ମାଣି ସର୍ବସ୍ୱ ଅହଂକାର ମୁମ୍ରାତ୍ମା, କର୍ତ୍ତାହମ୍ ଇତି ମାନ୍ୟତେ, ସେ ଭାବୁଛି ମୁଁ ହେଉଛି କର୍ତ୍ତା, ମୁଁ ଆଜି ହତ୍ୟା କରିବି, ଦେଖିବା କିଏ ରକ୍ଷା କରିବ। ତେଣୁ ଭଗବାନ ଆବିର୍ଭାବ ହେଲେ, ସତ୍ୟଂ ବିଧାତୁଂ ନିଜ ଭୂତ୍ୟ ଭାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନା ଅଦୃଶ୍ୟ ତତ୍ୟ ତଦ୍ଭୂତଂ ରୂପଂ ଉଦ୍ବହନ୍ ସ୍ତମ୍ଭେ ସମ୍ଭାୟାଂ ମୃଗଂ ମାନୁଷଂ। କେତେ ସୁନ୍ଦର ଶ୍ଳୋକ, ସତ୍ୟଂ ବିଧାତୁଂ ନିଜ ଭୂତ୍ୟ ଭାସିତଂ, ଯେତେ ସବୁ ଭୃତ୍ୟ କହିଥିଲେ ଭଗବାନଙ୍କର କଥା ଯେଭଳି ଭାବେ ମିଥ୍ୟା ହୁଏ ନାହିଁ, ଭଗବାନ କଥା ଭଗବାନ ଭକ୍ତଙ୍କର କଥା ମଧ୍ୟ ସେଇଭଳି ଭାବେ ମିଥ୍ୟା ହୁଏ ନାହିଁ, ଭଗବାନ ସେଟାକୁ ସତ୍ୟରେ ପରିଣତ କରନ୍ତି। ସେଇ ଏଇ ଭାଗବତ ଶ୍ଳୋକର ଇଏରେ ଏଇ ଶ୍ଳୋକକୁ ନେଇକରି ଆମେ ଏଇଟାକୁ ଡିକ୍ଲେୟାର କରୁଛୁ, ଆମର ଗୁରୁଦେବ ଯେଉଁ ଚିନ୍ତା କରିଛନ୍ତି ଏଠି ବିରାଟ ମନ୍ଦିର ହେବ, ସେଟା କେମିତି ମିଥ୍ୟା ହେବ? ସତ୍ୟଂ ବିଧାତୁଂ ନିଜ ଭୂତ୍ୟ ଭାସିତଂ, ଭଗବାନ କଥାରେ ବିଶ୍ୱାସ। ଆଉ ଯେଉଁମାନେ ମୁକ୍ତ ଯିବ ସେମାନେ କ'ଣ, ଭଗବାନ କଥାରେ ଅତୁଟ ବିଶ୍ୱାସ, ତାଙ୍କର କୌଣସି ସନ୍ଦେହ ନଥାଏ। ଆମର ବହୁତ ସନ୍ଦେହ ରହିଛି, କିନ୍ତୁ ଆମେ ଅନ୍ତତଃ ପକ୍ଷେ ଏଇଟାକୁ ଗ୍ରହଣ କରିବା, ଏ ସତ୍ୟ ଏଥିରେ କୌଣସି ମିଥ୍ୟା ନାହିଁ। ସମସ୍ତ ତାଙ୍କର ଯେତେ ଭଗବାନ ଭୃତ୍ୟ ରହିଛନ୍ତି ତାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆସିଲେ। ସତ୍ୟଂ ବିଧାତୁଂ ନିଜ ଭୂତ୍ୟ ଭାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚ ଆତ୍ମନ, ସବୁଠାରେ ଏଠି ଯେଉଁ କୁହାଗଲା ଅଖିଳେ ସବୁଠାରେ ରହିଛନ୍ତି, ଆତ୍ମନ ବହୁଧା ବିଭାତି, ସବୁଠାରେ ସେ ଭଗବାନ ରହିଛନ୍ତି, ବ୍ୟାପ୍ତି ସେ ଭୂତେଷୁ ଅଖିଳେଷୁ ଅଖିଳ ସବୁଠାରେ ସେ ରହିଛନ୍ତି ଆତ୍ମନ, ଅଦୃଶ୍ୟ କିନ୍ତୁ ସେ ଅଦୃଶ୍ୟ ହେଇକି ରହିଛନ୍ତି। ଅତ୍ୟଦ୍ଭୁତ ରୂପ ପୁଣି ଧାରଣ କଲେ, ସ୍ତମ୍ଭେ ସଭାୟାଂ, ସେ ସ୍ତମ୍ଭାରେ ସେ ସଭାରେ ସେ ସ୍ତମ୍ଭରୁ ବାହାରିଲେ ଅଦ୍ଭୁତ ରୂପ, ନା ମୃଗଂ ନା ମାନୁଷଂ, ହିରଣ୍ୟକଶିପୁର ବୁଦ୍ଧିକୁ ବ୍ୟର୍ଥ କରିଦେଲେ। ଭଗବାନ ଏଭଳି ରୂପ ଧାରଣ କଲେ, ସିଏ ମୃଗ ନୁହନ୍ତି, ସିଂହ କ'ଣ ପଶୁ ନୁହନ୍ତି କି ମନୁଷ୍ୟ ନୁହନ୍ତି, ସିଏ କହୁଥିଲା ମୁଁ ପଶୁ ଦ୍ୱାରା ମରିବି ନାହିଁ କି ମନୁଷ୍ୟ ଦ୍ୱାରା ମରିବି ନାହିଁ, ଭଗବାନ ଏଭଳି ରୂପ ଧାରଣ କଲେ, ଦିନରେ ମରିବି ନାହିଁ କି ରାତିରେ ଭଗବାନ ସନ୍ଧ୍ୟାବେଳେ ମାରିଲେ, ସେଟା ଦିନ ନୁହଁ କି ରାତି ନୁହଁ, ଅସ୍ତ୍ରରେ ମରିବି ନାହିଁ କି ଶସ୍ତ୍ରରେ, ଭଗବାନ ନିଜ ନଖରେ ମାରିଲେ ଯେଉଁଟା ଅସ୍ତ୍ର ନୁହଁ କି ଶସ୍ତ୍ର ନୁହଁ, ଜୀବିତ ଘରେ ନୁହଁ କି ବାହାର ନୁହଁ, ଭଗବାନ ସେଇ ବାରଣ୍ଡାରେ କିରି ରଖିଲେ, ଭୂମିରେ ମରିବେ ନାହିଁ କି ଅମ୍ବରରେ ମାରିବେ, ଭଗବାନ ନିଜ କୋଳରେ ରଖି ମାରିଲେ, ଏବଂ କ'ଣ ସିଏ ଜୀବନ୍ତ ବସ୍ତୁ ଦ୍ୱାରା ମରିବେ ନାହିଁ କି ମୃତ୍ୟୁ ବସ୍ତୁ ଦ୍ୱାରା ମରିବେ ନାହିଁ, ନଖଟା ଜୀବନ୍ତ ନୁହେଁ କି ମୃତ୍ୟୁ, ଯେତେ ବୁଦ୍ଧି ଥିଲା ସବୁ ବୁଦ୍ଧିକୁ ପରାହତ କରିଦେଲେ ଭଗବାନ। ବଳ କ'ଣ ଭଗବାନ କହିଲେ ନା, ଜ୍ଞାନଂ ଜ୍ଞାନ ବତାମହଂ, ଏ ଯେଉଁ ଜ୍ଞାନ ପାଇଛି ଭଗବାନଙ୍କଠୁ, ଜ୍ଞାନ ପାଇକି ନିଜକୁ ବହୁତ ବଡ଼ ଜ୍ଞାନୀ ବୋଲି ଭାବୁଥିଲା, କିନ୍ତୁ ତା'ର ଜ୍ଞାନ ମଧ୍ୟ କଣ୍ଟ୍ରୋଲ ହେଇକି ରହିଛି, ଭଗବାନଙ୍କର ଏଭଳି ଲୀଳା ସବୁ ରହିଛି, କେତେ କ'ଣ ରହିଛି, ସବୁଠାରେ ଭଗବାନ ବ୍ୟାପ୍ତ ହେଇକି ରହିଛନ୍ତି। ଯେଉଁମାନେ ଭଗବାନ ଭକ୍ତ, ଯେଉଁମାନେ ମହାତ୍ମା, ତିନି ପ୍ରକାର ଭକ୍ତ ରହିଛନ୍ତି, କନିଷ୍ଠ ଭକ୍ତ, ମଧ୍ୟମ ଭକ୍ତ, ଉତ୍ତମ ଭକ୍ତ। ଉତ୍ତମ ଭକ୍ତ ଭାଗବତ ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେମାନେ ସବୁଠାରେ ଭଗବାନ ଦର୍ଶନ କରନ୍ତି। ସର୍ବଭୂତେଷୁ ଯ ପଶ୍ଚେତ୍ ଭଗବତ ଭାବମାତ୍ମନ, ଭୂତାନି ଭଗବତୀ ଆତ୍ମନି ଏସ ଭାଗବତୋତ୍ତମ, ଏମାନେ ହେଉଛନ୍ତି ଶ୍ରେଷ୍ଠ ଭାଗବତ, ମହାଭାଗବତ ସେମାନେ। ସବୁଠାରେ ଭଗବାନ ଦର୍ଶନ କରିବେ। ବଦ୍ଧ ଜୀବ କେଉଁଠି ଦେଖିପାରିବ ନାହିଁ ଭଗବାନଙ୍କୁ। ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ଯେଉଁମାନେ ମହାଭାଗବତ ସେ କ'ଣ ଶାସ୍ତ୍ର କ'ଣ ଶାସ୍ତ୍ର ଯୁକ୍ତି ସୁନିପୁଣ। ମହାଭାଗବତ କିଏ ନା ଶାସ୍ତ୍ର ଯୁକ୍ତିକୁ ଦେଇପାରୁଥିବ ସୁନିପୁଣ, ଶାସ୍ତ୍ର ଦ୍ୱାରା ପରାସ୍ତ କରିଦେବ ସମସ୍ତଙ୍କୁ, ଶାସ୍ତ୍ର ଯୁକ୍ତି ସୁନିପୁଣ। ପ୍ରଭୁପାଦ ମହାରାଜ ସମସ୍ତଙ୍କୁ ପରାସ୍ତ କରିକି ଆସିବେ ଶାସ୍ତ୍ର ମାଧ୍ୟମରେ। ଶାସ୍ତ୍ରକୁ ବିଶ୍ୱାସ କରିକି ସେ କହିବେ ନା ସେମାନେ ଯାଇନାହାନ୍ତି ଚନ୍ଦ୍ରକୁ ଯାଇନାହାନ୍ତି, ଆମେ ଆଖିରେ ଦେଖିଲେ ପ୍ରତ୍ୟକ୍ଷ ଦେଖିଲେ ମଧ୍ୟ ସେଇଟା ନୁହଁ। ଗତକାଲି ଶୁଣୁଥିଲେ ନା ସତ୍ୟ ପ୍ରତ୍ୟକ୍ଷ ଗୋଚର, ପ୍ରତ୍ୟକ୍ଷ ଦେଖିଲେ ମଧ୍ୟ ସବୁବେଳେ ସେଇଟା ସତ୍ୟ ନୁହଁ। ଭଗବାନଙ୍କର ପାଖରେ ଏଭଳି ବିଶ୍ୱାସ ଥିଲା, ପ୍ରଭୁପାଦ ମହାରାଜଙ୍କର ଶାସ୍ତ୍ରରେ ଏଭଳି ବିଶ୍ୱାସ ଥିଲା, ସମସ୍ତେ ବିଶ୍ୱାସ କରୁଥିଲେ ହଁ ସମସ୍ତେ ଯାଇଛନ୍ତି, ପ୍ରଭୁପାଦ କହିଲେ ନା ସେ ଯାଇନାହାନ୍ତି ଚନ୍ଦ୍ରକୁ ଯାଇନାହାନ୍ତି, ପ୍ରକୃତିରେ ସେଇଟା ହିଁ ସତ୍ୟ ହେଲା। ତେଣୁ ସତ୍ୟଟାକୁ ବୁଝିବାକୁ ତତ୍ତ୍ୱଟା ବୁଝିବା ଏତେ ସହଜ ନୁହଁ। ତତ୍ତ୍ୱବିତ୍ ବହୁତ କୋଟି କୋଟି ବ୍ୟକ୍ତିମାନଙ୍କ ଭିତରେ ଗୋଟିଏ ଲୋକ ତତ୍ତ୍ୱକୁ ଜାଣନ୍ତି। ଗଣତନ୍ତ୍ର ହେଉଛି କ'ଣ 100,99,999,999 ଯାହା କହିଦେଲେ ଆଉ ସେଥିରେ କିଛି ଭୁଲ ଅଛି, ଜଣେ ମନା କଲା ସେଇଟା ଭୁଲ, କିନ୍ତୁ ଶାସ୍ତ୍ର ଅନୁସାରେ ଜଣିଏ ମଧ୍ୟ ପ୍ରଭୁପାଦ ମହାରାଜ ସାରା ପୃଥିବୀ କହୁଥିଲେ ଯାଇଛି ବୋଲି ତାଙ୍କ ପ୍ରଶଂସା କରୁଥିଲେ, ପ୍ରଭୁପାଦ ମହାରାଜ କହିଲେ ନା ସେ ଯାଇନାହାନ୍ତି, ଏ ଶାସ୍ତ୍ର ଉପରେ ତାଙ୍କ ବିଶ୍ୱାସ ଥିଲା। ତେଣୁ ତତ୍ତ୍ୱବିତ୍ ବହୁତ କୋଟି 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 ମାନ ଭିତରେ ଜଣେ ମିଳିବ ତତ୍ତ୍ୱବିତ୍। ତେଣୁ ଭଗବାନ ଏଇଭଳି ଭାବରେ ସବୁଠାରେ ବିଦ୍ୟମାନ ଅଛନ୍ତି, ଶାସ୍ତ୍ର ଯୁକ୍ତି ସୁନିପୁଣ, ସେମାନେ ଶାସ୍ତ୍ର ଯୁକ୍ତି ଦେଇ ପରାସ୍ତ କରିଦେବେ ସମସ୍ତଙ୍କୁ, ସୁନିପୁଣ ସେମାନେ, ଖାଲି ନିପୁଣ ନୁହଁ ସୁନିପୁଣ। ଏବଂ ଦୃଢ଼ ଶ୍ରଦ୍ଧା ଯାହାର ଭଗବାନ ଉପରେ ବିଶ୍ୱାସ ରହିଛି, ଦୃଢ଼ ଶ୍ରଦ୍ଧା, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ ହଏ, ଭଗବାନ ଉପରେ ସୁଦୃଢ଼ ବିଶ୍ୱାସ ରହିଛି। ଏଇଥିଲା ଇଏ ହେଉଛି ମହାଭାଗବତ, ଏସବୁ ବର୍ଣ୍ଣନା କରାଯାଇଛି ଏଭଳି ଭାବରେ। ଇଏ ଜଣେ ମହାଭାଗବତ ଅକ୍ରୂର, ଭଗବାନ ସବୁଠି ରହିଛନ୍ତି ସେ ଦେଖିପାରୁଛନ୍ତି, ସେଇଠି ରହିଛନ୍ତି ଏକୁଟିଆ ଗୋଟିଏ ଜାଗାରେ ରହିଛନ୍ତି, ତାଙ୍କୁ ପାଦ ସମ୍ମାନ କରୁଛନ୍ତି, କିନ୍ତୁ ତଥାପି ସେ ସବୁଠାରେ ଅଛନ୍ତି, ଏଇଟାକୁ ସେ ଦେଖୁଛନ୍ତି, ତେଣୁ ସ୍ତୁତି କରୁଛନ୍ତି। ଏଇଟାକୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କଲେ, ଆମେ ସବୁ ବର୍ଣ୍ଣନା କଲେ, ଆମର ସମୟ ହୋଇଗଲା, ଆମ କଥା ବିଶ୍ରାମ ଦେବା। ଆମେ ଗତକାଲି ମଧ୍ୟ କହିନଥିଲି, ଆଜି ମଧ୍ୟ କହିବା ପାଇଁ ଭୁଲି ଯାଇଛି, ଏସବୁ ଟୀକା ସବୁ ଅଛି, ମୁଁ କାଲି ନିଜେ ଟୀକା ଦେଇଦେଲି, ମୋର ଟୀକା ସମୟ ପଳେଇ ଯାଉଛି। ଆଚାର୍ଯ୍ୟମାନ ଟୀକା ରହିଛି, ବିଶ୍ୱନାଥ ଚକ୍ରଟାକୁ କହିଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ଏକସ୍ୟାପି ନାନାତ୍ୱଂ ତଥା ଅନ୍ତଃସ୍ଥ୍ୟାପି ବହିର୍ବର୍ତ୍ତମାନତ୍ୱଂ ଦୃଷ୍ଟାନ୍ତେନ ସାଧୋଇତି। ଭଗବାନ ଏକସ୍ୟ, ଭଗବାନ ଏକ ହେଲେ ମଧ୍ୟ ନାନାତ୍ୱଂ ନିଜକୁ ବିସ୍ତାର କରିଛନ୍ତି, ତଥା ଅନ୍ତଃସ୍ଥ୍ୟାପି ବହିର୍ବର୍ତ୍ତମାନତ୍ୱଂ, ଅନ୍ତରେ ରହିଛନ୍ତି ବାହାରେ ମଧ୍ୟ ରହିଛନ୍ତି, ସମସ୍ତଙ୍କ ହୃଦୟ ଭିତରେ ସେ ରହିଛନ୍ତି, ବାହାରେ ମଧ୍ୟ ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ଥ ସବୁଠାରେ ସେ ବିଦ୍ୟମାନ ରହିଛନ୍ତି। ଦୃଷ୍ଟାନ୍ତେନ ସାଧ ହୋଇଛି, ଏଇ ଦୃଷ୍ଟାନ୍ତ ମାଧ୍ୟମରେ ଦେଖାଉଛନ୍ତି, ଯେଭଳି ଭାବରେ ଭୂମି ଆଦି ଯେଉଁ ରହିଛି, ଭୂମି ଆଦି ମହ୍ୟା ମହ୍ୟାଦେବ ଯେଉଁ ରହିଛି ସବୁଠାରେ ରହିଛି, ସେଇଭଳି ଭାବରେ ଭଗବାନ ସବୁଠାରେ ରହିଛନ୍ତି। ସନାତନ ଗୋସ୍ୱାମୀ ତାଙ୍କର ବୃହତ ବୈଷ୍ଣବ ତୋଷଣରେ କହୁଛନ୍ତି କଥା, ହି ଶବ୍ଦ ବ୍ୟବହାର କରାଗଲା ଯଥା ହି, ଏବଂ ଏତେ କୌଣସି ସନ୍ଦେହ ନାହିଁ, ଏଭଳି ଦୃଢ଼ ବିଶ୍ୱାସ ରହିଛି ଅକ୍ରୂରଙ୍କର, ତେଣୁ ହି ଶବ୍ଦ ବ୍ୟବହାର କରାଗଲା, ହେଇପାରେ ନ ହୋଇପାରେ ନୁହଁ, ନିଶ୍ଚିନ୍ତ ଭାବରେ କଥା ଏତେ କୌଣସି ସନ୍ଦେହ ନାହିଁ, ହି ଶବ୍ଦ ବ୍ୟବହାର କରାଗଲା, ପ୍ରତି ଶବ୍ଦେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ହି ଏବ ଯଥେବ ଯୋନିଷୁ ଇତି କାରଣତୟା, ଇ ହେଉଛି କାରଣ କାର୍ଯ୍ୟ, ଏସବୁ ରହିଛି ଗତକାଲି ଆମେ କହୁଥିଲୁ ସେ କଥା, ମହ୍ୟାଧୀନାଙ୍ଗ ବହି ସତ୍ତା ସିଦ୍ଧେଇବ, ଆମର ମହି ପୃଥିବୀ ରହିଛି, ପୃଥିବୀ ମଧ୍ୟ ପୃଥିବୀର ସବୁ ଅଂଶ ହିସାବରେ ଆମେ ସବୁଠାରେ ରହିଛି, ସବୁ ପୃଥିବୀ ମଧ୍ୟ ସବୁ ସ୍ଥାନରେ ରହିଛି, ମାଟି ଗଛ ଲତା ଯାହା 84,00,000 ପ୍ରକାର ଜୀବ ରହିଛନ୍ତି, ତା ଦେହରେ ମଧ୍ୟ ପୃଥିବୀ ରହିଛି, ତା ଦେହରେ ମଧ୍ୟ ଜଳ ରହିଛି, ତା ଦେହରେ ମଧ୍ୟ ଅଗ୍ନି ରହିଛି, ମହ୍ୟାଦିଶୁ ସେଥିପାଇଁ ବ୍ୟବହାର କରାଗଲା, ନିଜକୁ ବିସ୍ତାର କରୁଛନ୍ତି। ଏ ପୃଥିବୀ ଯଦି ବିସ୍ତାର କରିପାରୁଛି ଆଉ ଭଗବାନ ବିସ୍ତାର କରିପାରିବେନି ନିଜକୁ, ଯାହାଙ୍କର ବିସ୍ତାର ହେଉଛନ୍ତି ପୃଥିବୀ। ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକ୍ତ କି।